वासुदेवाय
ॐ नमः भगवते वासुदेवाय
ॐ नमो भगवते वासुदेवाय
ॐ नमः भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
श्री श्री गोविंददास श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम रखन हनुमान जूंगर पाद पद्म अर्पण निवेदन करी श्रील गुरुदेव श्री श्रीमद्भक्ति स्वरूप दामोदर स्वामी गुरु महाराज पाद पद्म अर्पण निवेदन करी इसकन प्रतिष्ठा आचार्य श्री श्रीमद श्री भक्ति वेदांत स्वयं प्रभुपाद महाराज पाद पद्म अर्पण निवेदन करी समस्त साधु गुरु वैष्णव तथा उपस्थ वैष्णव सौजन मातृपण निवेदन करी आज पवित्र जन्माष्टमी तिथि आम द्वितीय पर्यायर कथा कहचे प्रभु प्रथम पर्यायर कथा कही तेणु आज आम भगवान जन्माष्टमी कथा चली आम प्राय गत काली गर्भस्तुति कहीलु आज सका किभली भगवान वसुदेव मनरे आविर्भाव होते तेणु आज बर्तमान कथा कह भाव तुम्हार दशम स्कंधर भगवान को लीला विस्तार भाव वर्णना कर आम संक्षेप वर्णना करवा भगवान लीला तेणु जोबले भूमिदेवी भगवान जो आसती भूमिर भार को हरण करती भगवान एवं भूमिर भार हरण जो करेंगे सीटा हूँ सेकेंडरी कार्य सीटा गौण कार्य मुख्य कार्य हूँ साधु मान को आनंद प्रदान करेंगे आज जो आम भगवान लीला सब आलोचना करुचे प्रभु बहुत सुंदर भाव कविता रचना गान कले एवं अनेक कविता कवि मैंने भगवान लीला को सब गान कर तेणु यही साधु मैंने ये ही आनंद प्राप्त हूँ साधु मान ये आनंद भगवान भगवान जदि न आसी था भौतिक जगत को भवसागरी भौतिक जगत को न आसी था चीत जगत रही मत से सब कार्य करते ये जो असुर मान को कौन निधान असुर मान को विनाश करवा सीता सीट रही करते आसवर आवश्यकता नाला किंतु ये आसिले भगवान लीला को भक्त मान गान करेंगे गुणगान करेंगे जार जो रही टैलेंट रही जार जो किए संगीत गान करे वाद्य गान वाद्य बजाऊँ किए नृत्य करे कथा कहते किए कोई भाव किए कौन ध्यान करपर भाव भगवान जो सब लीला रही जार जो सब शक्ति रही से अनुसार भगवान गुणगान करेंगे ये सब गोटे शास्त्र वर्णना कर भगवान भागवत दशम स्कंध वर्णना कर भगवान लीला वैकुंठ जगत में जितकी शोभित नुहे चित जगत में जितकी शोभित नुहे भगवान लीला भौतिक जगत में आहरी अधिक शोभित हो जाए जमी उदाहरण दि जाए गोटे हीरा हीरा को जदि आम गोटे रजक पात्र रखा से हीराटा ये शोभित हम ना कि गोटे नील पात्र रखा से हीराटा चिक 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 कर बहुत सुंदर देखा से भाई भाव में भागवत वर्णना कर भगवान लीला वैकुंठ लोक जी शोभित नुहे भौतिक जगत में आहरी शोभित हो जाए कारण चीत जगत समस्त मुक्त जीव तर कि बद्ध जीव ना कि आम सब बद्ध जीव आम से भगवान गुणगान कले आम उद्धार पाइबा से भगवान सब लीला करती विभिन्न समय आसती लीला करती सबू तेणु ब्रह्मा गोटे दिन में भगवान आसती नगवान भगवान अनेक रूप जो रही अनेक अवतार अच्छा किए को अवतार कितने समय सब आसती जुगे जुगे कौ जुगे किए सब सत्य युग त्रेता युग द्वापर युग काली युग यह जुगावतार रही पुरुषावतार रही गुणावतार रही मनवंतर अवतार रही सप्तावेश अवतार रही अनेक अवतार ही असंख्या अवतार मानक जो कथा कह संख्या गणी हम ना अवतार ही असंख्या हरे सत्य निधर्जा भागवत प्रथम स्कंद तृतीय अध्याय भगवान अवतार मान विषय कहूँ कहते अवतार अनेक रही यथा विदासीन कुल्या सरसु सहस्रस जो भाव में विराट जलराशि अनेक स्रोत सब बाहरी पड़े से भाव भगवान असंख्य रही अवतार असंख्य अवतार आम गणी पार ना कि ये सब इतिचांश कलापुंस कृष्ण अस्तु भगवान स्वयं ये सब भगवान अंश बा अंशर अंश बा कला बोली कह जाए कि कृष्ण हूँ मूल भगवान कृष्ण अस्तु भगवान स्वयं भगवान को जिते अवतार अच्छा सब के रात अंधार पर्यटन अपेक्षा करती ना बेला बेले सब आई जाती किए खरा बेले किए सन्दा बेले ये सारी दिखती सब लीला किंतु भगवान आसवे भगवान कहीं से भाव तपस्या दरकार भगवान आम शुणा आम सका शुणुले से कथा प्रभु मत कौते ये जो स्वामी बाबू मान समय ये वसुदेव देवकी ये थे सुतपा और कृष्णी थे बार हजार वर्ष धरी तपस्या करते केवल जल एवं वायु बर्तन कर रोते जल वायु आउ कि ना बार हजार वर्ष धरी सबसे भगवान कहे से कथा तेणु ये जो तपस्या भगवान पाए आम कथा रही ओडिया मत कथा रही कष्ट कले कृष्ण मिले कष्ट कले कृष्ण मिले तेणु ये कष्ट आदि मध्यान मध्यरात्रि पर्यटन उपवास रे मध्यरात्रि पर्यटन उपवास ये आम इंद्रिय मानू इंद्रिय मान जो आम दुख कष्ट भोग करे जिते सब इंद्रिय अच्छा सब प्रकार इंद्रिय दर्शन रही कौन जो रही दशम स्कंद प्रथम अध्याय एक कहते भगवान को लीला जो रही भगवान लीला को विस्तार भाव वर्णना करू नी सुखदेव गोस्वामी कहीं परीक्षित महाराज कौन सी खाद्य ग्रहण करूना कौन सी जल पानी ग्रहण करूना कौन सी विश्राम भी नौना नॉनस्टॉप से शुणुं कथा सुखदेव गोस्वामी नॉनस्टॉप कहते ये नॉनस्टॉप शुणुं ଏଠି ଷାଠିଏ ହଜାର ମୁନିଷୀ ମଧ୍ୟ ନନ୍ଷ୍ଟପ୍ ଶୁଣୁଛନ୍ତି ତେଣୁକରି ସୁଖଦେବ ଗୋସ୍ୱାମୀ ଚାରି ଦିନ କମ୍ପ୍ଲିଟ୍ ତିନି ଦିନ କମ୍ପ୍ଲିଟ୍ ହୋଇଗଲାଣି ଚାରି ଦିନ କମ୍ପ୍ଲିଟ୍ ହୋଇଗଲାଣି ପଞ୍ଚମ ଦିନର କଥା ଆରମ୍ଭ ହେବ ଏଇ ପଞ୍ଚମ ଦିନରେ ଦଶମ ସ୍କନ୍ଦ ପଞ୍ଚମ ଅଧ୍ୟାୟରୁ କଥା ଆରମ୍ଭ ହେବ ତେଣୁ ଯାହା ବି ହେଉ ସେ ସଂକ୍ଷେପରେ କହିଦେଲେ ଭଗବାନଙ୍କ ଲୀଳାକୁ ନବମ ସ୍କନ୍ଦ ଚବିଶ ଅଧ୍ୟାୟରେ କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ निवृत तर्से उपगीयमाना भवो सदा श्रोत्र मनो विरामा कह उत्तम श्लोक गुणानुवादा पुमान विरजेत बिना वसुघ्नात् निवृत तर्से रामर समस्त तर्से रही तृष्णा रही भौतिक जगत प्रति तृष्णा रही मृगतृष्णा मृगतृष्णा पचे धाई धाई मृत्युवरण करुचे समस्त मृत्युवरण कर ଭାବୁଛନ୍ତି ଯେମିତି ମରୁଭୂମିରେ ଗୋଟେ ମୃଗ ବହୁତ ତୃଷା ହେଉଛି ବହୁତ ଶୋଷ ହେଉଛି ମରୁଭୂମିରେ ଯେଉଁ ରହିଛି ଯେଉଁ ରିଫ୍ଲେକ୍ସନ୍ ଇତ୍ୟାଦି ହେଇକିରି ଜାଗୁଥିବ ଯେମିତି ଜଳ ରହିଛି ସେଠି ଦୌଡ଼ି ଦୌଡ଼ିକି ଯିବ ଜଳ ପାନ କରିବା ପାଇଁକି ଦେଖିଲା ବେଳକୁ ଜଳ ନାହିଁ ଆହୁରି ଆଗରେ ଅଛି ସେଠିକି ଯିବ ଦୌଡ଼ି ଦୌଡ଼ିକି ପ୍ରାଣ ମୂର୍ଚ୍ଛା ହେଇଗଲାଣି ପ୍ରାଣ ଚାଲିଯିବ ଦୌଡ଼ି ଦୌଡ଼ି ଯିବ ପୁଣି ନାହିଁ ଜଳ ଏଇଭଳି ଭାବରେ ନାହିଁ 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 ସେ ମୃତ୍ୟୁବରଣ କରୁଛି ମୃଗତୃଷ୍ଣା ଏ ଭୌତିକ ଜଗତ ହେଉଛି ମୃଗତୃଷ୍ଣା ନିଭୃତ ତର୍ଷେଇ ଏଇ ତର୍ଷା ଏଇ ତୃଷ୍ଣାରୁ ଯେଉଁମାନେ ମୁକ୍ତ ହେଇଛନ୍ତି ସେମାନେ ଭଗବାନଙ୍କୁ ଗୁଣଗାନ କରିବେ କ'ଣ ଭାଗବତ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏକଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ନିଭୃତ ତର୍ଷେଇ ଉପଗୀୟମାନ ଯେଉଁମାନଙ୍କର ତୃଷ୍ଣା ଚାଲିଯାଇଛି ସେମାନେ ଭଗବାନଙ୍କୁ ଗୁଣଗାନ କରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ଆଉ ସମସ୍ତେ ତ ଏଠି ଏଇ ଯେଉଁ ନିବୃତ୍ତ ସେଇ କେତେ ଜଣ ଅଛନ୍ତି ଶତକଡ଼ା ଜଣେ ହେବ ଡାଉଟଫୁଲ୍ ଭଗବତ ଗୀତାରେ ଭଗବାନ କହିଲେ ମନୁଷ୍ୟ ଆଣାଂଶ ଶ୍ରେଷୁ କଶ୍ଚିତ୍ ଯଦି ସିଦ୍ଧ ହେ ଯଥତାହାମ ବି ସିଦ୍ଧାନାମ କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ଏହି ସ୍ତରକୁ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କୁ ଜାଣିଛନ୍ତି ବା ଭଗବାନଙ୍କ ବିଷୟରେ ସେବାରେ ନିଯୁକ୍ତ ରହିଛନ୍ତି ତେଣୁ ଅଧିକାଂଶ ହେଉଛନ୍ତି କ'ଣ ନା ଭବ ସଦାତ୍ ଶ୍ରୋତ୍ର ମନ ବିରାମାତ୍ ଅଧିକାଂଶ ହେଉଛନ୍ତି ଭବରୋଗ ଭବରୋଗରେ ରହିଛନ୍ତି ତୃଷ୍ଣାରେ ରହିଛନ୍ତି କ'ଣ ମୃଗତୃଷ୍ଣାରେ ଧାଉଁଛନ୍ତି ଅନେକ ଜନ୍ମ ଧରି ଧାଉଁଛନ୍ତି ଚାଲିଛି ସେ ସବୁ ନାହିଁ ଏ ଭଗବାନ ଯେଉଁ ଆସନ୍ତି ଏହି ଲୀଳା ଶ୍ରବଣ କରିକିରି ସେମାନେ ଉଦ୍ଧାର ପାଇବେ ସେଇଥିପାଇଁ ଭଗବାନ ଆସନ୍ତି ହେଉଛି ମୁଖ୍ୟ ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇଟା ପରିତ୍ରାଣାୟ ସାଧୁନା ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ ଆଜି ସାରା ପୃଥିବୀରେ ଭଗବାନଙ୍କର ଯେଉଁ ଗୁଣଗାନ ହେଉଛି ସାରା ପୃଥିବୀରେ, ସାଧୁମାନେ ଭଗବାନଙ୍କର ଗୁଣଗାନ ଶୁଣୁଛନ୍ତି, ଶ୍ରବଣ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ସ୍ମରଣ କରୁଛନ୍ତି, ଏହିଭଳି ଭାବରେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁ ସୁଯୋଗ ଆମକୁ ମିଳିଲା ଆଜିର ଦିବସରେ। ଆଜି କ'ଣ ଖାଇ ପିଇକିରି କ'ଣ କରିପାରିନଥାନ୍ତେ? ଖାଇ ପିଇକିରି ବି କରିଥାନ୍ତେ, ସବୁଦିନ ତ ଖାଇ ପିଇକି କରୁଛେ, ଭଗବାନଙ୍କ ଗୁଣଗାନ କରୁଛେ। କିନ୍ତୁ ଇଏ ଯେଉଁ ରହିଛି, ଆମେ ସବୁଦିନ କହିଦେଉଛୁ ଉପବାସ ରହିବା ବୋଲି, କିନ୍ତୁ ନିଜେ ଉପବାସ ରହିକିରି ଇଏ କରିବାଟା ସେଇଟା ହେଉଛି ଇଏ ଆମର ଯେଉଁ ଇଏ ହେଉଛି ଆମର ଇନ୍ଦ୍ରିୟମାନେ ଶୁଦ୍ଧ ହେବେ। ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକ ଶ୍ଳୋକଟି ଅଛନ୍ତି, ସ୍ନାନ ଶୌଚାଭ୍ୟାମ। ଏଇ ଯେଉଁ ଆମେ ଯେଉଁ ଉପବାସ ଇତ୍ୟାଦି ରହୁଛେ, ଇନ୍ଦ୍ରିୟମାନେ ଶୁଦ୍ଧ ହେଉଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ସେ କଥା କହୁଛନ୍ତି ଋଷଭଦେବ। ମନୁଷ୍ୟ ଜନ୍ମ ହେଉଛି ସେଇଥିପାଇଁ, ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ। ନାୟଂ ଦେହୋ ଦେହ ଭାଜାଂ ଲୋକେ କଷ୍ଟାନ୍ କାମାନ୍ ଅର୍ହତେ ବିର୍ଭୁଜାଙ୍ଗେ ତପୋ ଦିବ୍ୟଂ ପୁତ୍ରକା ଦେନ ସତ୍ତ୍ୱଂ ଶୁଦ୍ଧେତ୍ ତସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତଂ। ଏ ମନୁଷ୍ୟ ଜନ୍ମ କେଉଁଥିପାଇଁ ଉଦ୍ଦିଷ୍ଟ? ଏଇ ଯେଉଁ ରହିଛି ଶୁକର ଜ୍ୱନି, ପଶୁ ଜ୍ୱନି, ବିଶେଷ ଭାବରେ ବିଷ୍ଠା ଜ୍ୱନି, ଏ ଯେଉଁ ଶୁକର ଜ୍ୱନି କଥା କହୁଛନ୍ତି, ବିଶେଷ ଭାବରେ ସେଇ ଉଦାହରଣ ଦେଇଛନ୍ତି ଭଗବାନଙ୍କର ଅବତାର ଋଷଭଦେବ। ସେ କହନ୍ତି ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହେଁ। ଦେହ ଭାଜା ନୃଲୋକେ, ନୃଲୋକେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଛେ, ଏଇଟା ପଶୁ ଭଳି ଜୀବନ, ଯାହା ବିଶେଷ ଭାବରେ କ'ଣ ଘୁଷୁରୀ ଭଳି ଜୀବନ ଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ବିଡ଼ବୁଝାନ୍ତେ, ବିଡ଼ବୁଝା କହିଲେ ବିଷ୍ଠା, ବିଷ୍ଠା ଭୋଜନ କରୁଛନ୍ତି ସିଏ। ମନୁଷ୍ୟ ଜନ୍ମ କେଉଁଥିପାଇଁ ଉଦ୍ଦିଷ୍ଟ? ନା ତପୋ ଦିବ୍ୟମ୍, ଏ ଦିବ୍ୟ ତପସ୍ୟା କରିବା। ଆମେ ସବୁବେଳେ କହୁଛେ ଦିବ୍ୟ ତପସ୍ୟା, ଦିବ୍ୟ ତପସ୍ୟା। ଆଜି ଆମକୁ ସୁଯୋଗ ଦେଲେ ଭଗବାନ ଦିବ୍ୟ ତପସ୍ୟା, ମନ ଇଚ୍ଛା ତପସ୍ୟା କଲେ ସେଇଟା ଠିକ୍ ନୁହଁ। ଆମେ ମନ ଇଚ୍ଛା କରିଦେବା, ଉପବାସ ରହିବା, ଏସବୁ ରହିବା, ସେଇଟା ଠିକ୍ ନୁହଁ। କିନ୍ତୁ ଏଇଟା ଅନୁମୋଦିତ। ଆଜିର ଦିନରେ ଆମେ ଯଦି ରହିଲେ ମଧ୍ୟାହ୍ନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପବାସ ରହିଲେ ଭଗବାନ ଖୁସି ହେଇଗଲେ, କାରଣ ଭଗବାନ ଏଇଟାକୁ ଅନୁମୋଦନ କରିଛନ୍ତି ତପସ୍ୟା, ଭଗବାନ ପ୍ରାପ୍ତ ହେବା ପାଇଁ ଏଇଭଳି ଭାବରେ ତପସ୍ୟା କରିବାକୁ ପଡ଼ିବ। ବସୁଦେବ ଦେବକୀ ଯେତେବେଳେ ଥିଲେ, କୃଷ୍ଣୀ ଏବଂ ସୁତପା ଥିଲେ, ବାର ହଜାର ବର୍ଷ ଧରି ତପସ୍ୟା କରିଥିଲେ। ଭଗବାନ ପ୍ରାପ୍ତ ହେବା ପାଇଁ କିଛି ତପସ୍ୟା ଦରକାର, ଖାଲି ଏମିତି କହିଦେଲେ ହେବ ନାହିଁ। ଏ ସୁଯୋଗ ଆମକୁ ଦେଇଛନ୍ତି ଭଗବାନ, ସେ ସୁଯୋଗ ଦେଇଛନ୍ତି, ଆମେ କରିନଥାନ୍ତେ, ଆମର ଇନ୍ଦ୍ରିୟ ଚାହୁଁନାହାନ୍ତି ତପସ୍ୟା କରିବା ପାଇଁ। କିନ୍ତୁ ଭଗବାନ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ସେ ବ୍ୟବସ୍ଥା କରିଛନ୍ତି, ମଧ୍ୟାହ୍ନ କରୁଛନ୍ତି, ଉପବାସ ରହିବ, ଉପବାସ ରହିକି କଥା କହିବ, ଉପବାସ ରହିକି କଥା ଶୁଣିବ, ଏଥିରେ ହୃଦୟ ଶୁଦ୍ଧ ହେବ। ତପ ଦିବ୍ୟମ ପୁତ୍ରକା ଯେନ ସତ୍ୟମ ଶୁଦ୍ଧି, ଆମର ହୃଦୟ ଶୁଦ୍ଧି ହେବ, ନହେଲେ ସବୁ ଏଇ ବିଷୟ ବାସନାରେ ରହିଛି ସବୁବେଳେ, ଆମେ ଶୁଦ୍ଧି ହେଇପାରୁନାହିଁ। ଭଗବାନ କୃପା କରି ସୁଯୋଗ ପ୍ରଦାନ କରିଛନ୍ତି। ଆଜି ଯଦି ଭଗବାନ ଆସିନଥାନ୍ତେ ଆମେ କ'ଣ ଅବଜର୍ଭ କରୁଥାନ୍ତେ ଆଜି ଏଇ ଜନ୍ମାଷ୍ଟମୀ? ଭଗବାନ ଆସୁଛନ୍ତି, ଏସବୁ ଏସବୁ ଭକ୍ତମାନେ, ଏଇ ଭକ୍ତମାନଙ୍କ ଆନନ୍ଦ, ଏଇଟା ଆନନ୍ଦ ଲୀଳା, ବିଗ୍ରହାୟ ଭଗବାନ ଯେନ ସତ୍ୟମ ଯସ୍ମାତ୍ ବ୍ରହ୍ମସୁଖଂ ତୁ ଅନନ୍ତମ୍, ଏଇଥିରୁ ତ ସୁଖ ରହିଛି, ବ୍ରହ୍ମସୁଖ ରହିଛି, ଯେଉଁଟା ଅନନ୍ତ ସୁଖ ରହିଛି ଭଗବାନ କଥାରେ, ସେଇଭଳି ଭାବ ରହିଛି, ଅନନ୍ତ ସୁଖ ରହିଛି ଭଗବାନ କଥା। ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ଇଏ ହେଉଛି ମୂଳ, ତାଙ୍କର ମୂଳ ପ୍ରୟୋଜନ ହେଉଛି ଏଇଟା। ଆଉ ଅନ୍ୟ ଯେଉଁ ହନୁମାନଜୀ ସେ କଥା କହିଲେ, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହନୁମାନଜୀ ଭଗବାନ ରାମଚନ୍ଦ୍ରଙ୍କ ବର୍ଣ୍ଣନା ସ୍ତୁତି କରୁଛନ୍ତି ଯେ ପ୍ରଭୁ ଆପଣ ଯେଉଁ ଅବତାର ଅବତାର ନେଉଛନ୍ତି, ନ ରକ୍ଷୋପଧାୟ ନ କେବଳ ବିଭୁ ମର୍ତ୍ତ୍ୟାବତାର ସ୍ତ୍ରିୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ। ହନୁମାନଜୀ ଆମକୁ କୃପା କରି ଭଗବାନ ଏଇ ହନୁମାନ କଥା କହିବାକୁ ସ୍ମରଣ ଦେଲେ, କାହିଁକିନା ହନୁମାନଜୀଟି ଅଛନ୍ତି ଆମର ଶ୍ରୀଶ୍ରୀମଦ ଆତ୍ମନିବେଦନ ସ୍ୱାମୀ ମହାରାଜ କହୁଥିଲେ, ତୁମେ ହନୁମାନ ପ୍ରାର୍ଥନା କରିବ, ହନୁମାନଜୀଟି ଅଛନ୍ତି, ରାମଜୀ ଅଛନ୍ତି, ତେଣୁ ହନୁମାନଜୀ ରାମଜୀଙ୍କ ପ୍ରାର୍ଥନା କରୁଛନ୍ତି ଏଇଭଳି ଭାବରେ, ମର୍ତ୍ତ୍ୟାବତାର ସ୍ତ୍ରିୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ। ପ୍ରଭୁ ଆପଣ ଯେଉଁ ମର୍ତ୍ତ୍ୟ ଲୋକରେ ଆସୁଛନ୍ତି, ମର୍ତ୍ତ୍ୟ ଲୋକ କହିଲେ ମୃତ୍ୟୁ, ମୃତ୍ୟୁ ସଂସାର ବତ୍ମନି, ମର୍ତ୍ତ୍ୟ ଲୋକରେ ଯିଏ ଆସୁଛନ୍ତି ସେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ମୃତ୍ୟୁ ସଂସାରକୁ ପାର ହୋଇଯାଉଛନ୍ତି, ମର୍ତ୍ତ୍ୟ ଜଗତରେ ଆସିକରି ମଧ୍ୟ ସେ ମୃତ୍ୟୁ ସଂସାରକୁ ପାର ହୋଇଯାଉଛନ୍ତି। ସେଇଥିପାଇଁ ଭଗବାନ ଏସବୁ ଲୀଳା କରୁଛନ୍ତି। ତେଣୁ ହନୁମାନ ଯେଉଁ କହୁଛନ୍ତି ମର୍ତ୍ତ୍ୟାବତାରସ୍ତେ ମର୍ତ୍ତ୍ୟ ଶିକ୍ଷଣଂ ପ୍ରଭୁ, ହେ ପ୍ରଭୁ ଇଏ ଆପଣ ଶିକ୍ଷା ପ୍ରଦାନ କରୁଛନ୍ତି, ମର୍ତ୍ତ୍ୟ ଶିକ୍ଷଣଂ ମର୍ତ୍ତ୍ୟବାସୀମାନଙ୍କ ପାଇଁ ଶିକ୍ଷା ଦେଉଛନ୍ତି ଆପଣ, ରକ୍ଷବଧାୟ ନ କେବଳ ବିଭୁ, ରାକ୍ଷସମାନଙ୍କୁ ଯେଉଁ ବଦ୍ଧ କରୁଛନ୍ତି ଏଇଟା ନୁହଁ, ଆପଣ ପ୍ରଭୁ ବିଭୁ, ଆପଣ ସବୁକିଛି କରିପାରିବେ କିନ୍ତୁ ଆପଣଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ମର୍ତ୍ତ୍ୟ ଶିକ୍ଷଣମ୍, ଏ ଶିକ୍ଷା ପ୍ରଦାନ କରିବେ। ଅନେକ ପ୍ରକାର ଶିକ୍ଷା ରହିଛି, ଆମେ ସବୁ ଉପରବେଳା ସବୁଦିନ ଶୁଣୁଛେ, ଉପରବେଳା ଚାଲିଛି ଭଗବାନଙ୍କ ଲୀଳା, ଏସବୁ ବହୁତ ଶିକ୍ଷା ରହିଛି। ଏଇ ଲୀଳା ମାଧ୍ୟମରେ ବହୁତ ଶିକ୍ଷା ଭଗବାନ ପ୍ରଦାନ କରୁଛନ୍ତି, ଭଗବାନ ରାମଚନ୍ଦ୍ର ଏଇ ଶିକ୍ଷା ପ୍ରଦାନ କରିଛନ୍ତି, ସବୁ ଶିକ୍ଷା ରହିଛି। କୃତଜ୍ଞତା ସା ଦ୍ରମତ ସ୍ୱାତ୍ମନେ ସୀତା କୃତାନି ବ୍ୟସନାନି ଈଶ୍ୱରସ୍ୟ, ଭଗବାନଙ୍କର କ'ଣ ଆବଶ୍ୟକତା ରହିଛି, କୃତଜ୍ଞତା ସେ ସବୁଥିରେ ତାଙ୍କର ନିଜେ ଆନନ୍ଦିତ ହେଉଛନ୍ତି, ଆତ୍ମାରାମ ସେ ଆତ୍ମାନେ ଆନନ୍ଦିତ ହେଉଛି। କୃତଜ୍ଞତା କ'ଣ ଏ ଯେଉଁ କହୁଛନ୍ତି ଆମର ହନୁମାନଜୀ କହୁଛନ୍ତି କୃତଜ୍ଞତା ଭଗବାନ ତାଙ୍କର କ'ଣ ଦୁଃଖ ରହିଛି, ଭଗବାନ କିଛି ଦୁଃଖ ରହିଛି, ଏ ଶିକ୍ଷା ଦେଉଛନ୍ତି ଆମକୁ। ମର୍ତ୍ତ୍ୟାବତାର ସ୍ତ୍ରୀ ମର୍ତ୍ତ୍ୟ ଶିକ୍ଷଣ ବାବୁ ରକ୍ଷପଧାୟ ନ କେବଳ ବିଭୁ, କୃତଜ୍ଞତା ଯତ୍ କ'ଣ ସ୍ୱାତ୍ମନେ ଆତ୍ମନେ ଆତ୍ମାରେ ସେ ଆନନ୍ଦିତ ହେଉଛନ୍ତି, ସେ କାହିଁ କ୍ରନ୍ଦନ କରିକି ବୁଲିବେ। କୃତଜ୍ଞତା ଯତ୍ ରମତ ସ୍ୱାତ୍ମନେ, ସେ ଶ୍ଳୋକଟି କ'ଣ ମୋର ମନେ ପଡ଼ୁନି, କୃତଜ୍ଞତା ସା ରମତ ସ୍ୱାତ୍ମନେ ଭଗବାନ ଆତ୍ମାରାମ ଆତ୍ମାରେ ଆନନ୍ଦିତ ହୁଅନ୍ତି। ଏବଂ ସୀତା କୃତାନି ବ୍ୟସନାନି ଈଶ୍ୱରସ୍ୟ, ସୀତାଙ୍କ ପାଇଁ ସେ କେତେ ପ୍ରକାର ବ୍ୟସନ ନ ସହିଲେ, କ୍ରନ୍ଦନ କରିକି ଚାରିଆଡ଼େ ବୁଲୁଛନ୍ତି, ପଶୁପକ୍ଷୀ ପାହାଡ଼ ପର୍ବତ ସମସ୍ତଙ୍କୁ ପଚାରୁଛନ୍ତି ମୋର ସୀତାଙ୍କୁ ଦେଖିଛ କି, ଏମିତିକି ସତୀଦେବୀ ମଧ୍ୟ ବୁଝିପାରିଲେ ନାହିଁ ଭଗବାନଙ୍କ ଲୀଳାକୁ, ତାଙ୍କର ମଧ୍ୟ ସନ୍ଦେହ ଆସିଗଲା। ଶିବଜୀ ଭଗବାନ ପ୍ରଣାମ କରୁଛନ୍ତି କିନ୍ତୁ ସତୀଦେବୀ କହୁଛନ୍ତି ନା ଇଏ ଭଗବାନ ଭଗବାନଙ୍କ ଲୀଳା ଏଭଳି ମୋହିତ ହେଇଯାଆନ୍ତି ସମସ୍ତେ। ପ୍ରଥମେ ଭାଗବତ ମୋର ସେ କଥା କୁହାଗଲା, ମୁହିଯାନ୍ତି ଯତ୍ ସୁରେୟ, ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି ଭଗବାନଙ୍କର ଲୀଳା। ତେଣୁ ଏଇ ପରୀକ୍ଷିତ ମହାରାଜ କହୁଛନ୍ତି ଏଇ ଲୀଳାକୁ ଆପଣ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ଭଗବାନ ଯେଉଁ ଆସିଲେ ସୋମବଂଶରେ ଭଗବାନ ଆସୁଛନ୍ତି, ଚନ୍ଦ୍ରବଂଶରେ କଥା ଚନ୍ଦ୍ରବଂଶରେ ପ୍ରଭୁ କହିଲେ ଅଷ୍ଟମ କଥା, ଆଠ 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 ସବୁ କହିଦେଲେ ଅଷ୍ଟମ, ଆଜି ଶୁକ୍ଳ କ'ଣ ଭାଦ୍ର କୃଷ୍ଣମ ଅଷ୍ଟମୀ ତିଥି, ଅଷ୍ଟମୀ ତିଥିରେ ଆଜି ଜହ୍ନ କିଭଳି ରଖାଯାଉଥିବେ, ଅଷ୍ଟମୀ ଜହ୍ନ, କିନ୍ତୁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ଆଉ ସେ ଅଷ୍ଟମୀ ଜହ୍ନ ନଥିଲେ, ସେ କ'ଣ ପୂର୍ଣ୍ଣଚନ୍ଦ୍ର ହେଇଯାଇଥିଲେ ଭଗବାନଙ୍କର। ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ଏ ଯେଉଁ ରହିଛନ୍ତି ସୁଖଦେବ ଗୋସ୍ୱାମୀଙ୍କର ଦେଖୁଛନ୍ତି ପରୀକ୍ଷିତ ମହାରାଜକୁ, ଚାହୁଁଛନ୍ତି ଟିକିଏ ବିଶ୍ରାମ ନିଅନ୍ତୁ, କିଛି ଟିକିଏ ନିଅନ୍ତୁ, କିଛି ଖାଦ୍ୟ କିଛି ନିଅନ୍ତୁ ବା କିଛି ନିଅନ୍ତୁ, ତାପରେ ଆମେ କଥା କହିବା। ସେ କହୁଛି ନା ନା ଆପଣ କଥା କହି ଚାଲନ୍ତୁ, ବିଶ୍ରାମ ମୋର ଦରକାର ନାହିଁ, ନୈସାହାତି ଦୁଃସାକ୍ଷନ ମାନ ତ୍ୟକ୍ତ ତମ ବିବାଦତେ ପିବନ୍ତମ ତୋ ମୁଖାମୃତମ ଚ୍ୟୁତମ ହରି କଥାମୃତମ, ଭଗବାନ କଥା ହେଉଛି ଅମୃତ। ଆମେ ଭୌତିକ ଜଗତରେ ମାନେ ଆମେ ସବୁଦିନେ ଅନ୍ନ ସବ୍ଜି କରି ବହୁତ ଖାଦ୍ୟ ଖାଉଛେ, କିନ୍ତୁ ଇଏ ଭଗବାନ କଥାମୃତ ଆମକୁ ମିଳୁଛି ବିନା ଖାଦ୍ୟ ଗ୍ରହଣ କରିକି କଥାମୃତ ଗ୍ରହଣ କରିବା ପାଇଁ, ଏ ସୁଯୋଗ ଆମକୁ ଭଗବାନ ଦେଇଛନ୍ତି କଥାମୃତ। ପରୀକ୍ଷିତ ମହାରାଜ ସେଇଟାକୁ ଆସ୍ୱାଦନ କରୁଥିଲେ, ସେ କହୁଥିଲେ ନୈସା ଅଛି ଦୁଃସା କ୍ଷୁନ୍ ମାଙ୍ଗ କ୍ଷୁଧା, ଆମେ ଆଜି ଗୋଟିଏ ଦିନ ରହିଲେ ସେ କିନ୍ତୁ ସାତ ଦିନ ପାଞ୍ଚ ଦିନ ରହିସାରିଲେଣି, କିନ୍ତୁ ତଥାପି ତାଙ୍କୁ କୌଣସି ବାଧା ଆସୁନାହିଁ, ସେ କହୁଛନ୍ତି ଏ କଥା ନଈ ନ ଏସା ଅତି ଦୁଃସା, ଏ କ୍ଷୁଧାଟାକୁ ସହିବାଟା ଏତେ ସହଜ ନୁହଁ, ଦୁଃସା କେହି ସହିପାରିବେ ନାହିଁ। ଭଗବାନଙ୍କ ପାଇଁ ଯାହାର ଯେତିକି ରହିଛି ନିଷ୍ଠା ରହିଛି ସେ ସେତିକି ସହିବ, ନହେଲେ ଏତେ ସହଜ ସହିପାରିବେ ନାହିଁ, ଯାହାର ଯେତିକି ନିଷ୍ଠା କମ୍ ସେ ସେତିକି କହିବା ସହିବାଟା କମ୍ ମଧ୍ୟ ରହିବ, ଯାହାର ଯେତିକି ନିଷ୍ଠା ଅଧିକା ସେ ସେତିକି ଅଧିକ ସହିବ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ନଇସା ଅତି ଦୁଃସା କ୍ଷୁନ୍ ମାଙ୍ଗ, କ୍ଷୁଧାଟା ଏତେ ଦୁଃସା କେହି ସହି କରିପାରିବେ ନାହିଁ, କିନ୍ତୁ ତ୍ୟକ୍ତ ଦମପି ନ ବାଧତେ, ମୁଁ ଜଳ ଗ୍ରହଣ ନ କଲେ ମଧ୍ୟ ମୋତେ ବାଧା ଦେଉ ନାହିଁ, ତାଙ୍କୁ ଆନନ୍ଦ ଲାଗୁଛି, କଷ୍ଟ ହେଉନି ତାଙ୍କୁ, ଆମକୁ କଷ୍ଟ ହେଉଛି କାରଣ ଆମେ ସେ ଆନନ୍ଦ ଆସ୍ୱାଦନ କରିପାରୁନେ, ଭଗବାନଙ୍କ ସ୍ୱାଦ ଅମୃତଟାକୁ ଆସ୍ୱାଦନ କରିପାରୁନେ, ସେଥିପାଇଁ କଷ୍ଟ ଲାଗୁଛି, କିନ୍ତୁ ଅମୃତ ଯଦି ଆସ୍ୱାଦନ କରିବା ଆଉ କାହିଁ କଷ୍ଟ ହେବ। ଅମୃତ ଆସ୍ୱାଦନ ହେବ, ଅମୃତ ଆସ୍ୱାଦନ ଆଉ କଷ୍ଟ କେଉଁଠି ରହିବ, ଆନନ୍ଦ ବଢ଼ି ଚାଲିବ। ସେ କଥା କହିଲେ ପରୀକ୍ଷିତ ମହାରାଜ କହୁଛନ୍ତି, ସାଧୁ ଦୁଃସାକ୍ଷୀ ମାନ ତତ୍ତ୍ୱ ଦମ ପିବା ପିଇବନ ତମ ତ ଖା ବୁଝ, ଆପଣଙ୍କର ମୁଖ ପଦ୍ମରୁ ମୁଁ ପାନ କରୁଛି। ଚିଉତମ ହରି କଥାମୃତମ, ଇଏ ହେଉଛି ହରି କଥାମୃତମ, ଭଗବାନ କଥା ହେଉଛି ଅମୃତ, ଏ ଖାଲି ବହି ବହିରେ ଲେଖା ନୁହଁ, ଇଏ ହେଉଛି ଅମୃତ, ଭଗବାନ କଥା ଇଏ ଅମୃତ। ଇଏ ଏ ମୃତ ଜଗତ, ଏ ଭୌତିକ ଜଗତ ହେଉଛି ମୃତ, ସମସ୍ତେ ମୃତ୍ୟୁ ସଂସାର ବର୍ତ୍ତମାନ ସମସ୍ତେ ମୃତ୍ୟୁ ଆଡ଼କୁ ଧାଉଁଛନ୍ତି, କିନ୍ତୁ ଏ କଥା ଶୁଣିବା ମାନେ ଅମୃତ, ଅମୃତ ଦିଗକୁ ଧାଇଁବେ, ଏସବୁ ଗୋଟେ ଅଛନ୍ତି ଅମୃତକୁ ଧାଇଁବେ ସେମାନେ, ଅମୃତ ଆଉ ମୃତ୍ୟୁ ସଂସାର ରହିବେ ନାହିଁ, ଅପବର୍ଗ ବର୍ତ୍ତମାନ ଅମୃତ ରାସ୍ତାରେ ସେମାନେ ଚାଲିବେ, ଅମୃତ ରାସ୍ତା। ଭାଗବତ ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୋନକ ଋଷି କହୁଛନ୍ତି କଥା, ସେ କହୁଛନ୍ତି ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। ଆଜିର ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତ ହୋଇଯାଇଛି, ବହୁତ ଲୋକଙ୍କର ଆୟୁଷ ହରଣ ହୋଇଯାଇଛି, କିନ୍ତୁ ସେମାନଙ୍କର ଆୟୁଷ ହରଣ ହୋଇଯାଇନାହିଁ, ହୋଇପାରିବ ନାହିଁ, ଯେଉଁମାନେ ଭଗବାନଙ୍କର କଥାରେ ସମୟ ବିତେଇଲେ। ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ସୋନକ ଋଷି, ଆୟୁ ହରଦି ବୈ ପୁଂସା ମୁଦନ୍ୟସ୍ତ ଜନ୍ମସୁ, ଦିନବେଳା କଥାଟି କହୁଛନ୍ତି ସେ, ଅସୁ ଦେଖିକିରି କହୁଛନ୍ତି, ତାଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ତତ୍ସତ୍ତ୍ୱେ ଯତ୍କ୍ଷଣ ନୀତ, କିନ୍ତୁ ତାଙ୍କର ଆୟୁଷ ହରଣ ହେଉନାହିଁ, ଯାହାଙ୍କର ଗୋଟିଏ କ୍ଷଣ ଯଶ୍ୟତ ଯତ୍କ୍ଷଣ ନୀତ, ଉତ୍ତମ ଶ୍ଳୋକ ବାର୍ତ୍ତା ଭଗବାନ କଥାରେ ବିତୁଛି, ଯେଉଁମାନଙ୍କର ଭଗବାନ କଥା ଏଭଳି ଭାବରେ ରହିଛି, ଆମର ଯୋଗ୍ୟତା ନାହିଁ, କିନ୍ତୁ ଭଗବାନ କଥା ହେଉଛି ଅମୃତ, ଭଗବାନ କଥା, ତେଣୁ ଇଏ ଅମୃତ ଆମକୁ ଅମୃତ ପାନ କରିବା ପାଇଁ ମଧ୍ୟ ଯୋଗ୍ୟତା ଦରକାର ନା, କ'ଣ ସମୃଦ୍ଧି ଦିଆଯିବ, ଯାହା ଯେଉଁଟା ଯେତିକି କଷ୍ଟଲି ତାକୁ ସେତିକି ଦାମ ଦେବାକୁ ପଡ଼ିବ ନା, ଅମୃତ ପାନ କରିବ କ'ଣ ମାଗଣାରେ ମିଳିଯିବ ନା, ଅମୃତ ପାନ କରିବା ପାଇଁ ଇଏ ଯୋଗ୍ୟତା, ମଧ୍ୟାହ୍ନ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଅମୃତ ପାନ କରିବେ, ଏ ଭଗବାନ କଥା ଇଏ ସେଇଭଳି ଭାବରେ। ତେଣୁ ପରୀକ୍ଷିତ ମହାରାଜ ବ୍ୟାକୁଳ ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ତ କହିବା ପାଇଁ ବ୍ୟାକୁଳ, ପରୀକ୍ଷିତ ମହାରାଜ ପାଇଁ ଶୁଣିବା ପାଇଁ ବ୍ୟାକୁଳ, ଆଉ ସେଠି ଯେତେ ରହିଛନ୍ତି ସେମାନେ ମଧ୍ୟ ଶୁଣିବା ପାଇଁ ବ୍ୟାକୁଳ ରହିଛନ୍ତି। ତିନି ପ୍ରକାର ବ୍ୟକ୍ତି ଅଛନ୍ତି ଭଗବାନ କଥା ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦିଏ, ସେ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ, ବାସୁଦେବ କଥା ପ୍ରଶ୍ନ ପୁରୁଷ ଆନ୍ତିନ ପୁନାତି। ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଆନ୍ତି, କିଏ କିଏ ନା ବକ୍ତାରମ, ଯିଏ କଥା କହିବେ ପ୍ରଥମେ ସେ ପବିତ୍ର ହେବେ, କାରଣ ସେ ଫୁଲ୍ ଆଟେନସନ୍, ସେ ମନକୁ ଏପଟ ସେପଟ କରିପାରିବେ ନାହିଁ, ସେ କଥା ଏପଟ ସେପଟ ହେଲେ ସେ କଥା କହିପାରିବେ ନାହିଁ। ବକ୍ତାରମ୍ ପୃଚ୍ଛକମ୍, ଯିଏ ପ୍ରଶ୍ନ ପଚାରୁଛନ୍ତି ସିଏ ମଧ୍ୟ ତାଙ୍କର ମଧ୍ୟ ରହିଛି ଗଭୀର ଆଟେନସନ୍ ରହିଛି, ଏବଂ ଶ୍ରୋତୃ, ଶ୍ରୋତୃଙ୍କର କଥା ରହିଛି, ତାଙ୍କ ଚଏସ୍ ରହିଛି, ସେ ଶୁଣିଲେ କାନରେ ପୁରା କାନରେ ପୁରେ ସେ କାନରେ ବାହାର କରିଦେଇପାରିବେ, ନହେଲେ ହୃଦୟକୁ ନେଇପାରିବେ, ହୃଦୟକୁ ନେଲେ ଭଗବାନ ପ୍ରବେଶ କରିବେ, ଏପଟେ ପୁରେଇକି ସେପଟେ ବାହାର କରିଦେଲେ ଭଗବାନ ଆସିପାରିବେ ନାହିଁ। ଭଗବାନ ଆସନ୍ତି କେମିତି, ଏଇ କଥା ମାଧ୍ୟମରେ, ଶୁଣନ୍ତା ଯେଉଁ ରହିଛି ଶୁଣନ୍ତା ଭାଗବତ ପ୍ରଥମ ଦ୍ୱିତୀୟ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କଥା କହୁଛନ୍ତି, ଭଗବାନ କଥା ଯେତେବେଳେ ଶୁଣୁଛେ ଭଗବାନ ପ୍ରବେଶ କରୁଛନ୍ତି, ଭଗବାନ ପ୍ରବେଶ କରୁଛନ୍ତି। ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନାଂ ଭାବ ସରୋରୁହମ ଦୁନତି ଶ୍ୟାମଳଂ କୃଷ୍ଣ ଶରୀରସ୍ୟ ଯଥା ଶରତ। ବର୍ତ୍ତମାନ ଶରତ ଋତୁ ଆସିଯାଇଛି, ଏହି ଶରତ ଋତୁର ଯେଉଁ ରହିଛି ଚନ୍ଦ୍ର ପୂର୍ଣ୍ଣମୀ ତିଥିରେ ଭଗବାନ ରାସଲୀଳାଟି କରିଥିଲେ, ଶରତ ଋତୁ ବର୍ଷା ଋତୁ ସରିଗଲା, ଏଇ ଭଦ୍ରବ ଆସିନ ଏ ହେଉଛି ଶରତ ଋତୁ, ବର୍ଷା ଋତୁ ସରିଗଲା, ଆଷାଢ଼ ଶ୍ରାବଣ ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରଷେ ଘନ ଘନ, ତାପରେ ଆସିଲେ ଭାଦ୍ର ଆସିନ ଶରତରେ ନିର୍ମଳ ଶୋଭା ଜଗତରେ, ଏ ଯେଉଁ ଭାଦ୍ର ଆସିନ ଯେଉଁ ଶରତ ଋତୁ ଆସିଲା ଏ ଶରତ ଋତୁ ନିର୍ମଳ ଶୋଭା, ଏଇଭଳି ରାତିରେ ଭଗବାନ ରାସଲୀଳା କରିଥିଲେ। ଏ ଶରତ ଋତୁର ଯେଉଁ ବୃଷ୍ଟି ରହିଛି, ଶରତ ଋତୁର ବୃଷ୍ଟିରେ ଜଳ ଶୁଦ୍ଧ ହୋଇଯାଏ, ଜଳଟା ବର୍ଷା ଋତୁରେ କେତେ ଅପବିତ୍ର ହୋଇକି ରହିଥିବ, ମଇଳା ହୋଇକି ରହିଥିବ, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରନ୍ତି ଗଭୀର ଗଭୀରତା ସହିକାରେ, ସେମାନଙ୍କର କର୍ଣ୍ଣ ମାଧ୍ୟମ ଦେଇକରି ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ଭଗବାନ ଆସିବେ, ଏ କଥା ହେଉଛି ଭଗବାନ ସ୍ୱୟଂ, ଭଗବାନ ଶବ୍ଦ ବ୍ରହ୍ମ ସ୍ୱୟଂ ଭଗବାନ ଆସିବେ, କର୍ଣ୍ଣ ମାଧ୍ୟମରେ ଆସିକି ହୃଦୟ ଭିତରେ ପ୍ରବେଶ କରିବେ, ହୃଦୟ ଭିତରେ ପ୍ରବେଶ କରିକି ସଫା କରିବେ। ଧୁନୋତି ଶ୍ରମଣଂ କୃଷ୍ଣ, ଭଗବାନ କେମିତି ସଫା କରିବେ ଆମ ହୃଦୟରେ ମଇଳାକୁ ଡିଟର୍ଜେଣ୍ଟ ଦେଇକିରି, ଇଏ ହେଉଛି ସଫା କରିବେ କେମିତି ନା ଶରୀରସ ଯଥା ଶରତ, ଶରତ ଋତୁର ଯେଉଁ ବୃଷ୍ଟି ହୁଏ ଏ ଜଳକୁ ଶୁଦ୍ଧ କରିଦିଏ, ପରିଷ୍କାର କରିଦିଏ। ସେହିଭଳି ଭାବରେ ଭଗବାନ କଥା ଶୁଣିଲେ ଆମର ହୃଦୟରେ ଯେଉଁ ଅପବିତ୍ର ସବୁ ରହିଛି ସେସବୁ ପବିତ୍ର ଅପବିତ୍ର ଚାଲିଯିବ। ପବିତ୍ର ପବିତ୍ରଂ ପରମଂ ପବିତ୍ରଂ ଭଗବାନ, ଭଗବାନ ହେଉଛନ୍ତି ପରମ ପବିତ୍ର। ତାଙ୍କ କଥା ଯଦି ଶୁଣିବା ଗଭୀର ଗଭୀରତାର ସହିତ ସାବଧାନରେ ଯଦି ଶ୍ରବଣ କରିବା ଆମ ହୃଦୟର ଯେଉଁ ମଳିନତା ରହିଛି ଚାଲିଯିବ, ହୃଦୟର ମଳିନତା ଚାଲିଯିବ। ଭଗବାନଙ୍କର କଥା ଏଭଳି ରହିଛି, ବୀର୍ଯ୍ୟବତୀ କଥା ବହୁତ ରହିଛି, କଥାର ମହାତ୍ମ୍ୟ ରହିଛି। ଯାହା ବି ହେଉ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନଙ୍କ ଲୀଳା। ଭଗବାନ ଲୀଳା କହିବା ପାଇଁ ଜଣେ ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପଢ଼ି ସାରିଲା ପରେ ଦଶମ ସ୍କନ୍ଧର ଲୀଳା ଶୁଣିବା ପାଇଁ ଯୋଗ୍ୟ ହେବେ, ଇଏ ମଧ୍ୟ ଗୋଟେ ଯୋଗ୍ୟତା ରହିଛି। ସେଥିପାଇଁ ଭଗବାନଙ୍କର ଲୀଳାକୁ ଦଶମ ସ୍କନ୍ଧର ଲୀଳା, ଦଶମ ସ୍କନ୍ଧରୁ କୁହାଗଲା ନବ, ଭଗବାନ ଲୀଳାକୁ ପ୍ରଥମ ସ୍କନ୍ଧରୁ କୁହାଗଲା ନାହିଁ, ସଂକ୍ଷେପରେ କିଛି କିଛି କୁହାଯାଇଛି କିନ୍ତୁ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ପ୍ରଥମ ଅଧ୍ୟାୟରୁ ଆରମ୍ଭ କରିକି ନବେ ଅଧ୍ୟାୟ ପର୍ଯ୍ୟନ୍ତ, ନବେଟି ଅଧ୍ୟାୟ ରହିଛି ଭଗବାନଙ୍କର ମୁଖପଦ୍ମ। ଭଗବାନଙ୍କ ମୁଖପଦ୍ମ ଦେଖିବା ପାଇଁ ହେଲେ ପ୍ରଥମେ ପାଦରୁ ଆମେ ଉପରକୁ ଉଠିବା। ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ଦୁଇଟି ଭଗବାନ ଦୁଇଟି ପାଦ ପଦ୍ମ, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଭଗବାନ ଦୁଇଟି ଜଙ୍ଘ, ପଞ୍ଚମ ସ୍କନ୍ଧ ଭଗବାନଙ୍କ ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ଭଗବାନଙ୍କ ବକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଧ ଅଷ୍ଟମ ସ୍କନ୍ଧ ଭଗବାନ ଦୁଇ ଭୁଜ, ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା। ଏତିକି ପାଠ କଲେ ଜଣେ ଦଶମ ସ୍କନ୍ଧ ପଢ଼ିବା ପାଇଁ ଯୋଗ୍ୟତା ଆସିବ, ସେଥିପାଇଁ ଏହି କ୍ରମ ରହିଛି। ଦଶମ ସ୍କନ୍ଧ ଭଗବାନଙ୍କ ଲୀଳା ଆସିବ, ନବେଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯିବ, ବୃନ୍ଦାବନ ଲୀଳା, ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା, ଏହିଭଳି ଭାବରେ ତିନି ପ୍ରକାର ଲୀଳା ରହିଛନ୍ତି ଭଗବାନଙ୍କର ଲୀଳା। ଏବଂ ଏକାଦଶ ସ୍କନ୍ଧରେ ମଧ୍ୟ ଭଗବାନ ସେସବୁ ଜ୍ଞାନ ଦେବେ, ଉଦ୍ଧବଙ୍କୁ ଜ୍ଞାନ ଦେବେ, ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିବେ। ଏ ମୁକ୍ତି, ଏ ଜ୍ଞାନ ପ୍ରାପ୍ତ ହେଲେ ଜଣେ ଭବସାଗରରୁ ଉଦ୍ଧାର ପାଇବ। ତେଣୁ ଭଗବାନଙ୍କ ଲୀଳାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ଭୂମି ଯେତେବେଳେ ଏଇଭଳି ଭାବରେ ଭାରାକ୍ରାନ୍ତ ହୋଇଯାଇଥିଲେ ସେତେବେଳେ ସେ ଯାଇଥିଲେ, ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁ ଦେଇ ଆକ୍ରାନ୍ତ ଭୂରି ଭାରଣ ବ୍ରହ୍ମାଣଂ ଶରଣଂ ଯଜୌ। ଭୂମିଦେବୀ ଯେତେବେଳେ ଭାରାକ୍ରାନ୍ତ ହୋଇଗଲେ କଂସ ସମୟରେ, ଆମେ ଶୁଣୁଛେ ଆଜି ସକାଳ ବେଳା ଆମେ ଚାଲିଛି କଥା, ପ୍ରତିବର୍ଷ ସେ ଆଣିକି ଆସୁଥିଲେ ତେଇଶ ଅକ୍ଷୌଣୀ ସୈନ୍ୟ, ତେଇଶ ଅକ୍ଷୌଣୀ ସୈନ୍ୟ ହେଉଛନ୍ତି 50,30,000 ସୈନ୍ୟକୁ ପ୍ରତିବର୍ଷ ହତ୍ୟା କରୁଥିଲେ ଭଗବାନ, ଏତିକି ସବୁ ପାପି ଥିଲେ ପୃଥିବୀ ପୃଷ୍ଠରେ। ଭୂମିଦେବୀ ସହିପାରିଲେ ନାହିଁ, ସେଥିପାଇଁ ଯାଇଥିଲେ ଗୋଟେ ଗାଭୀ ରୂପ ଧାରଣ କରି ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମା ତାଙ୍କୁ ନେଇକରି ଗଲେ ଭଗବାନ ପାଖକୁ ଗଲେ। ସିନ୍ଧୁ ଯେଉଁ ରହିଛନ୍ତି କ୍ଷୀରସିନ୍ଧୁ, କ୍ଷୀରସିନ୍ଧୁ ତଟକୁ ଯାଇକରି ସେଇଠି ଭଗବାନଙ୍କୁ ସ୍ତୁତି କରିଥିଲେ, ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ପୃଷା କବିମ୍ ପୁରୁଷାଂ ପୁରୁଷ ସୂକ୍ତେନ ଉପତସ୍ଥେ ସମାହିତ। ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନ ପ୍ରାର୍ଥନା କଲେ, ଦେବତାମାନେ ପ୍ରାର୍ଥନା କଲେ, ତେଣୁ ଭଗବାନ ତାଙ୍କ ପ୍ରାର୍ଥନା ଶୁଣି ସେ ବ୍ରହ୍ମାଙ୍କ ହୃଦୟରେ କହିଲେ, ବ୍ରହ୍ମାଙ୍କ ହୃଦୟରେ ଖବର ଦେଲେ, ତେନେ ବ୍ରହ୍ମ ହୃଦୟ ଆଦି କବୟେ, ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏକଥା କୁହାଯାଇଛି, ବ୍ରହ୍ମାଙ୍କ ହୃଦୟରେ ସେ ଭଗବାନ ଜ୍ଞାନ ଦିଅନ୍ତି। ତେଣୁ ସେଠି ମଧ୍ୟ ଭଗବାନ ଦେଲେ, ଭଗବାନ ବ୍ରହ୍ମାଙ୍କ ହୃଦୟରେ ଖବର ଦେଲେ ଯେ ଦେଖ ମୁଁ ଜାଣିଛି ତୁମର ପୃଥିବୀର ଭାରକୁ ଜାଣିଛି, ମୁଁ ଯିବି ବସୁଦେବଙ୍କ ଗୃହରେ ଜନ୍ମ ନେବି। ଆଜି ସକାଳେ ଆମେ କହୁଥିଲୁ ସେ କଥା, ବସୁଦେବଙ୍କ ଗୃହରେ, ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥମ ସମ୍ଭବନ୍ତ ସୁରସ୍ତ୍ରିୟ। ଭଗବାନ ଏହି ଖବରଟି ଦେଇଦେଲେ ବ୍ରହ୍ମାଙ୍କର ହୃଦୟରେ, ଏ ଦେବତାମାନଙ୍କୁ କୁହ ଭଗବାନ ଆସିବେ, ବସୁଦେବଙ୍କର ପୁତ୍ର ରୂପରେ ଆସିବେ। ତେଣୁ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର, ପରମ ପୁରୁଷ ଭଗବାନ ଆସିବେ, ସ୍ୱୟଂ ଭଗବାନ ଜନ୍ମାଷ୍ଟମୀ, ଏମିତି କୃଷ୍ଣ ଜନ୍ମାଷ୍ଟମୀ କୁହାଯାଉ ନାହିଁ, ପ୍ରଭୁ କହିଲେ ସେ କଥା ଜନ୍ମାଷ୍ଟମୀ, କୃଷ୍ଣ ଜନ୍ମାଷ୍ଟମୀ ନୁହଁ, ଜନ୍ମାଷ୍ଟମୀ କହିଲେ ସବୁ କୃଷ୍ଣ, ସବୁ କୃଷ୍ଣ ଜନ୍ମାଷ୍ଟମୀ। ବସୁଧୈବ ଗୃହେ ସାକ୍ଷାତ ସ୍ୱୟଂ ଆସିବେ ଭଗବାନ ପୁରୁଷ ପର, ପରମ ପୁରୁଷ ଭଗବାନ ସେ ଯାହାଙ୍କ ଉପରେ ଆଉ କେହି ନାହାନ୍ତି ସେ ହେଉଛନ୍ତି ପରମ ପୁରୁଷ। ପୁରୁଷ ପରମ 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 ପୁରୁଷ ପୁରୁଷ ପର ଜନିଷ୍ୟନ୍ତି ତତ୍ ପ୍ରିୟାର୍ଥମ ଭଗବାନ ଜନ୍ମଗ୍ରହଣ କରିବେ ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁର ସ୍ତ୍ରୀୟ। ତେଣୁ ସୁରମାନେ ଦେବତାମାନେ ସବୁ ଯାଇଥିବେ ସେଠିକି, ଦେବତାମାନେ ଯାଇଛନ୍ତି ଏବଂ ତାଙ୍କର ପତ୍ନୀମାନଙ୍କୁ ମଧ୍ୟ ସେ କହିଲେ ତୁମେ ସବୁ ସମସ୍ତେ ଯାଇକି ସେଠି ଭଗବାନଙ୍କ ଲୀଳାରେ ସାମିଲ ହୁଅ, ଭଗବାନ କୃପା ପ୍ରଦାନ କରୁଛନ୍ତି, ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ କୃପା ଆସୁଛି। ଏଇସବୁ ଆମକୁ ମଧ୍ୟ ଏଇ ଭଗବାନଙ୍କ ଲୀଳାରେ ଆଜି ଅଂଶଗ୍ରହଣ କରିବା ପାଇଁ ଭଗବାନ ସୁଯୋଗ ପ୍ରଦାନ କଲେ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ ଖବର ଦେଇଦେଲେ, ତେଣୁ ବ୍ରହ୍ମା ଯେତେବେଳେ ଦେବତାମାନଙ୍କୁ ଏହି ଖବର ଦେଲେ ଦେବତାମାନେ ଆନନ୍ଦିତ ହୋଇଗଲେ। ଭୂମିଦେବୀଙ୍କର କେତେ ଆନନ୍ଦ, ଭୂମିଦେବୀ ମୋର ଭାର ହରଣ ହେବ, ଭଗବାନ ହରି ହରଣ କରିବେ, ତେଣୁ ସେ ଆନନ୍ଦରେ ଆସିଲେ। ଆମେ କିଛି ସହିବାକୁ ପଡ଼ିବ, କିଛି ସହିଲେ ପରେ ତାପରେ ଭଗବାନ କୃପା କରିବେ। ଭୂମିଦେବୀକୁ ବହୁତ ସହିବାକୁ ପଡ଼ିଲା, ଏତେ ଅକ୍ଷୁଣୀ ସୈନ୍ୟ ଥିଲେ, ଭଗବାନ ସବୁ ତାକୁ ହରଣ କଲେ। ଭଗବାନ ଆସିକରି ସକାଳ ବେଳେ ଆମେ ସେ କଥା ଚାଲିଛନ୍ତି, ଭୂମିର ବାହାରକୁ ହରଣ କରୁଛନ୍ତି ଭଗବାନ ମଥୁରା ଲୀଳାରେ। ତେଣୁ ଏହିଭଳି ଭାବରେ ଯେତେବେଳେ ଆସିଲେ ଦେବ କେଉଁ ବସୁଦେବଙ୍କର ବିବାହ ହେଲା, ଏସବୁ କଥାକୁ ଆମେ କହିସାରିଛେ, ଆମେ ଖାଲି ସଂକ୍ଷେପରେ କହିଦେବା, ଆମ ସମୟ ମଧ୍ୟ କମ୍ ରହିଛି, ତେଣୁ ଆମେ ସେହିଭଳି ଭାବରେ ସଂକ୍ଷେପରେ କହିଦେଇ ପଳେଇବା। ତେଣୁ ଦେବକୀ ଏବଂ ବସୁଦେବ ବହୁତ ଧୁମଧାମରେ ବିବାହ ହୋଇଗଲେ, ବିବାହ ହେଲା। ବହୁତ ଆମେ ସେଦିନ କହୁଥିଲେ କେତେ ସବୁ 200 ଦାସୀ ପ୍ରଦାନ କରିଥିଲେ, ବହୁତ ସବୁ ସ୍ୱର୍ଣ୍ଣ ଅଳଙ୍କାର ସବୁ ରହିଥିଲେ, ହାତୀ ସବୁ ରଥ ଏସବୁ ପ୍ରଦାନ କରିଥିଲେ, ଅନେକ ସବୁ ପ୍ରଦାନ କରିଥିଲେ ଦେବକ। କ'ଣ ସେ ହେଉଛନ୍ତି ପିତୃ ମାନେ କନ୍ୟା ବତ୍ସଳ, ଧୋଇତୃ ବତ୍ସଳ, ତେଣୁ ଏହିଭଳି ଭାବରେ ଅନେକ ଯୌତୁକ ସବୁ ପ୍ରଦାନ କରିଥିଲେ। କିନ୍ତୁ ଦେବକୀ ଏବଂ ବସୁଦେବ ବିବାହରେ ଧୁମଧାମରେ ହେଲା, ସବୁ ଆସୁଛନ୍ତି, ଦେବକୀ ଫେରୁଛନ୍ତି, ବସୁଦେବଙ୍କ ସହିତ ଆସୁଛନ୍ତି ରଥରେ। ସେହି ସମୟରେ କଂସ ଏ ରଥ ଚାଳନା କରୁଥିଲେ, ସେହି ସମୟରେ ଆକାଶବାଣୀ ହେଲା, ଆକାଶ ଦେବତାମାନେ ଭୟ କରିଗଲେ, ଇଏ କ'ଣ କଂସ ଏଭଳି ଭାବରେ ସବୁ ଦେବକୀଙ୍କ ପ୍ରତି ବ୍ୟବହାର କଲେଣି, ଆଉ କ'ଣ ଭଗବାନ ତାକୁ ହତ୍ୟା କରିବେ। ତେଣୁ ଆକାଶବାଣୀ ହେଲା, ଅଶାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ବସିଆ ବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଏଭଳି ଶୁଣି କଂସର ଯେଉଁ ଥିଲା ଭଉଣୀ ପ୍ରତି ସ୍ନେହ ଥିଲା ଚାଲିଗଲା। ଏ ଅସୁର ସ୍ୱଭାବ, ଅସୁର ସ୍ୱଭାବ ଏଇଭଳି ଭାବରେ। ତେଣୁ ସମସ୍ତଙ୍କ ସାମ୍ନାରେ ହଜାର ହଜାର ଲୋକ ସେଇ ରହିଛନ୍ତି ମଥୁରା ଦାଣ୍ଡରେ, ହଜାର ହଜାର ଲୋକ ସେଇ ରହିଛନ୍ତି, ସମସ୍ତଙ୍କ ସାମ୍ନାରେ ଯାଇକିରି ଦେବକୀଙ୍କର ବେଣୀକୁ ଧରି ପକାଇଲା, ଖଡ଼ଗ ଉତ୍ତୋଳନ କରି ହତ୍ୟା କରିବା ପାଇଁକି। ଏଭଳି ଭାବରେ କଥା, କଂସ ଏତେ ନିଷ୍ଠୁର ବ୍ୟକ୍ତି ସେ ଥିଲା କଂସ। ତେଣୁ ବସୁଦେବ ବହୁତ ପ୍ରକାର ବୁଝାବୁଝି କରିକିରି ବ୍ୟବସ୍ଥା କଲେ, ଭଗବାନଙ୍କ ଏ ଲୀଳା, ଭଗବାନଙ୍କ ଲୀଳା, ସବୁ ପ୍ରକାର ବିପଦପୂର୍ଣ୍ଣ ପରିସ୍ଥିତିରେ ଭଗବାନ ରକ୍ଷା କରିବେ। ଭଗବାନ ଚାହିଁଥିଲେ କ'ଣ ଏଇଟା ବନ୍ଦ କରିଦେଇନଥାନ୍ତେ, ଦେବତାମାନେ ଯେଉଁ କହିଲେ ଏଇଟା ନ କହିଥିଲେ କ'ଣ ହେଇନଥାନ୍ତା, ଭଗବାନ ସେ ସବୁକିଛି କରିପାରିବେ, ସବୁକିଛି କରିପାରିବେ, ସବୁ ଅସମ୍ଭବକୁ ସେ ସମ୍ଭବ କରିପାରିବେ। ତେଣୁ ଇଏ ଗୋଟିଏ ମୁହୂର୍ତ୍ତରେ ହତ୍ୟା କରିଦେଇଥାନ୍ତେ କଂସ, ଖଡ଼ଗ ଉତ୍ତୋଳନ କରିକି ଦେବକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଯାଇଛି, 1 2 3, କିନ୍ତୁ ସେଇଠି ଭଗବାନ ରକ୍ଷା କଲେ। ଇଏ ହେଉଛି ଭଗବାନଙ୍କର ଭଗବତା ଏଇଭଳି ଭାବରେ। ବସୁଦେବ କହିବା ପାଇଁ ଆରମ୍ଭ କଲେ, ଭଗବାନ ଭଗବତ ଗୀତାରେ ଅର୍ଜୁନକୁ ଜ୍ଞାନ ଦେଲେ, ଭଗବାନ ପିତା କଂସକୁ ଜ୍ଞାନ ଦେଲେ, ଭଗବତ ଗୀତାରେ ଭଗବାନ କହିଲେ ଜାତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ସ୍ୱଚ୍ଛ ତସ୍ମାଦ ପରିହାର୍ଯ୍ୟାର୍ଥ ନଚମ ସୋଚିତୁ ମରସି, ଜଣେ ଜନ୍ମଗ୍ରହଣ କରିଛି ମାନେ ସେ ମୃତ୍ୟୁବରଣ କରିବ, ତେଣୁ ସେଥିପାଇଁ ସୂଚନା କରିବା କଥା ନୁହଁ, ସୂଚନା କରିବା କଥା ଅଲଗା ପାଇଁ ସୂଚନା କରିବା କଥା। ତେଣୁ ଭଗବାନଙ୍କ ପିତା ମଧ୍ୟ ସେ କଥା କହିଲେ, ମୃତ୍ୟୁ ଜନ୍ମ ବତାଙ୍ଗ ବୀର ଦେହ ନଶ ଯାଏତେ ଅଦ୍ୟବା ଅର୍ଦ୍ଧ ଶତାନ୍ତେ ବା ମୃତ୍ୟୁ ଭାଇ ପ୍ରାଣୀନାଙ୍ଗ ଧ୍ରୁବ, ହେ ବୀର, ଯଦିଓ ସେ ବୀର ନୁହଁ ଭୀରୁ ସିଏ, କିନ୍ତୁ ତାକୁ ବୀର ବୋଲି ସମ୍ବୋଧନ କରୁଛନ୍ତି, ହେ ବୀର ତୁମେ ବୀର ତୁମେ ଏସବୁ କରିବାଟା ଠିକ୍ ନୁହଁ, ମୃତ୍ୟୁ ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁ ରହିଛି ତାର, ମୃତ୍ୟୁ ଜନ୍ମ ବତାଙ୍ଗ ବୀର ଦେହ ନଶ ଯାଏତେ ଆମେ ଯେଉଁ ଦେହ ନେଇଛେ, ଏ ଦେହ ହେଉଛି ମୃତ୍ୟୁ, ଜନ୍ମ ହେଇଛି ମାନେ ମୃତ୍ୟୁ ଆରମ୍ଭ ହେଇଗଲା। ଆମେ କହିବା ଛୋଟ ଶିଶୁ, କିନ୍ତୁ ତାର ମୃତ୍ୟୁ ଗୋଟିଏ ଦିନ କମିଗଲା, ଗୋଟିଏ ଦିନ ଶିଶୁ ହେଇଛି ମାନେ ଗୋଟିଏ ଦିନ ମୃତ୍ୟୁ ପାଖେଇ ଆସିଲା। ଏଇଭଳି ଭାବରେ ଆମର ଶ୍ରୀଶ୍ରୀମଦ ଗୌରବନ୍ଦୁ ସେ ମହାରାଜ କହନ୍ତି, ଗୋଟେ ଲାୟନ୍ସ କ୍ଲବ୍ ଅଛି, ସେମାନେ କହନ୍ତି ନାହିଁ ଆମେ ଏତେ ଇୟର୍ସ ଓଲ୍ଡ, ଆମେ କେତେ ବର୍ଷ ତମକୁ ହେଲା ନା, 5 ଇୟର୍ସ ଓଲ୍ଡ, 10 ଇୟର୍ସ ଓଲ୍ଡ, 50 ଇୟର୍ସ ଓଲ୍ଡ ଏମିତି ସବୁ କହନ୍ତି। ସେ କିନ୍ତୁ ଆମେ 5 ଇୟର୍ସ ୟଙ୍ଗ, 10 ଇୟର୍ସ ୟଙ୍ଗ ଏଇଭଳି ଭାବରେ କହନ୍ତି ଆମ ଗୁରୁଦେବ। ସେଥିପାଇଁ ଗୌରବନ୍ଦ ସେ ମହାରାଜ ବହୁତ ସେଇଟାକୁ ପ୍ରଶଂସା କରୁଥିଲେ। ଯାହା ହଉ, ଆମେ ଜନ୍ମ ହେଇଛୁ ମାନେ ମୃତ୍ୟୁ ଆସିଗଲା, ହଁ ଗୋଟିଏ ଦିନ ଚାଲିଗଲା ମାନେ ମୃତ୍ୟୁ ଗୋଟିଏ ଦିନ ପାଖେଇ ଆସିଲା, ଏଇଭଳି ଭାବରେ ଚାଲିଛି। ତେଣୁ ଏ କହୁଛନ୍ତି ଭଗବାନଙ୍କ ପିତା କହୁଛନ୍ତି, ଅଦ୍ୟ ବା ଅବ୍ଦ ସତାନ ଦେବା, ଆଜି ନହେଲେ 100 ବର୍ଷ ବର୍ଦ୍ଧ ହେବ, ଏମିତି ହେଲେ ମୃତ୍ୟୁ ହେବ, ମୃତ୍ୟୁ ହେଇ ପାଣି ନାଙ୍ଗୁବ। ତେଣୁ ଏହିଭଳି ଭାବରେ ଯେତେବେଳେ କହୁଛନ୍ତି, ଯେତେ ଜ୍ଞାନ ଉପଦେଶ ଦେଲେ ମଧ୍ୟ କଂସ ଶୁଣୁନାହିଁ, ହତ୍ୟା କରିବା ପାଇଁ ଉଦ୍ୟମ ହେଇଯାଇଛି। ତେଣୁ ଅନ୍ତିମରେ ବସୁଦେବ କହିଲେ, ଦେଖନ୍ତୁ କଂସ ମହାରାଜ, ଆପଣଙ୍କର ଇଏ ଭଉଣୀ ତ ଆପଣଙ୍କର ଶତ୍ରୁ ନୁହଁ ନା? ନା ନା, ମୋର ଶତ୍ରୁ ନୁହଁ, ତାଙ୍କର ପୁତ୍ରମାନେ ତୁମର ଶତ୍ରୁ ନା? ହଁ, ମୁଁ ସେମାନଙ୍କୁ ଦେଇଦେବି, ଚିନ୍ତା କରିବା ଦରକାର ନାହିଁ। ନହିଁ ଅସ୍ତ ଭୟଂ ସୌମ୍ୟ ଯଦ୍ୱୈ ସାହା ଅଶରୀର ଭାଗ ପୁତ୍ରାନ୍ତେ ସମପେଷ ଯଥେଷ୍ଟ ଅଭୟମୃତ୍ୟୁତମ ଭୟମୃତ୍ୟୁତମ ଭୟମୃତ୍ୟୁତମ ଅଭୟମୃତ୍ୟୁତମ ଦୁଇଟି ଜିନିଷ ରହିଛି କଥା। ହେଲେ ସବୁ ପୁତ୍ରକୁ ମୁଁ ପ୍ରଦାନ କରିବି, ଅଷ୍ଟମ ଗର୍ଭ କ'ଣ, ପ୍ରଥମ ଗର୍ଭରୁ ଆରମ୍ଭ କରି ଅଷ୍ଟମ ଗର୍ଭ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଁ ପ୍ରଦାନ କରିଦେବି। ପୁତ୍ରାନ୍ ଭବିଷ୍ୟ ପ୍ଲୁରାଲ ବା କ'ଣ ବହୁବଚନରେ କହିଲେ, ପୁତ୍ରାନ୍ତେ ସମପେଷ ସେ ସମସ୍ତ ପୁତ୍ରମାନଙ୍କୁ ମୁଁ ପ୍ରଦାନ କରିବି, ଯଥେଷ୍ଟ ଭୟମୃତ୍ୟୁତମ ଯାହାଙ୍କ ପାଖରେ ତମ ଭୟ ଆସୁଛି ମୁଁ ସବୁ ପ୍ରଦାନ କରିବି। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ବସୁଦେବ, ଆନକ ଦୁନ୍ଦୁବୀ ଆମେ ସକାଳେ ଶୁଣୁଥିଲେ, ଆନକ ଦୁନ୍ଦୁବୀ ଯେତେବେଳେ ଜନ୍ମ ହେଇଥିଲେ ଦେବତାମାନେ ଦୁନ୍ଦୁବୀ ଆନକକୁ ବାଦନ କରିଥିଲେ, ଏତେ ପ୍ରସିଦ୍ଧି ଥିଲା, ସତ୍ୟ ସତ୍ୟ କହିବାର ସେ ପ୍ରସିଦ୍ଧି ଥିଲା, କଂସ ଭଳି ବ୍ୟକ୍ତି ମଧ୍ୟ ସେଥିରେ ବିଶ୍ୱାସ କରିଗଲା। ତେଣୁ ତାଙ୍କୁ ନେଇକରି ଛାଡ଼ିକିରି ଆସିଲା, ବାଟ ସାରା ବସୁଦେବ ତାଙ୍କୁ ପ୍ରଶଂସା କରୁଛନ୍ତି, କେତେବେଳେ ପୁଣି ତାଙ୍କ ମତେ ବଦଳିଯିବ, କେତେବେଳେ ପୁଣି ହତ୍ୟା କରିଦେବ, ଏଇଭଳି ଭାବରେ ତାଙ୍କ ପାଦଠୁ ଜୁହାଗ କରିକରି ଏଇଭଳି ଭାବରେ ଯାଇ ଘରେ ପହଞ୍ଚିଲା ପରେ ଯେ ନିଶ୍ୱାସ ମାରିଲେ, କଂସ ଫେରି ଆସିଲା। ଏହିଭଳି ଭାବରେ ଯେତେବେଳେ ହେଇଛି, ପ୍ରଥମ ବର୍ଷ ଯେତେବେଳେ ପୁତ୍ର ସନ୍ତାନ ଜାତ ହେଲେ, କୀର୍ତ୍ତିମାନ ତାଙ୍କ ନାମ ଥିଲା, କୀର୍ତ୍ତିମାନ ରଖିଥିଲେ, ସତ୍ୟ ରକ୍ଷା କରିବା ପାଇଁ ବସୁଦେବ ସେ ପୁତ୍ରକୁ ଆଣି ପ୍ରଦାନ କଲେ କଂସକୁ। ତେଣୁ ଯେତେବେଳେ ପୁତ୍ରକୁ ପ୍ରଦାନ କଲେ କଂସ ଖୁସି ହେଇଗଲା, ଯାହା ହଉ ବସୁଦେବ ସତ୍ୟବାଦୀ, ସିଏ ସତ୍ୟ ରକ୍ଷା କରିଛି, ତେଣୁ ପୁତ୍ରକୁ ଫେରେଇ ଦେଲେ। ନା, ଇଏ ମୋର ପୁତ୍ର, ଇଏ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭକୁ ଦେଖିବା, କହିକିରି ଫେରେଇ ଦେଲେ। ବସୁଦେବ ଯେତେବେଳେ ପୁତ୍ରକୁ ନେଇକି ଯାଉଛନ୍ତି, ଭାବୁଛନ୍ତି ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଆହାର କଥାରେ କିଛି ଭରସା ନାହିଁ, କେତେବେଳେ କଥା ବଦଳିଯିବ, ନାରଦୁନି ସେ ଆସି କଥାକୁ ବଦଳେଇ ଦେବେ। ଏସବୁ କଥା ଭାଗବତ ନାହିଁ, ଅନ୍ୟ ପୁରାଣ ସବୁ ବର୍ଣ୍ଣନା କରାଯାଇଛି। ନାରଦୁନି ଆସି କହିଲେ, ଦେଖ କଂସ, ତୁମେ ଜାଣିନ ଦେବତାମାନଙ୍କର ଗଣନା, ତାଙ୍କର କେଉଁଠୁ 1, କେଉଁଠୁ 8 ହବ ଜାଣିପାରିବ ନାହିଁ ତୁମେ। ଏଇଭଳି ଭାବରେ ଗୋଟେ ଅଷ୍ଟଦଳ ପଦ୍ମକୁ ଆଣିକି ଦେଖେଇଦେଲେ, ଗଣ 1, 2, 3, 4 ଜାଣିଛ ତ, ଗଣ ଦେଖିବା କେମିତି ଜାଣିଛ, ଗଣିଦେଲେ ନା 1ରୁ ଗଲେ 8 ହେଉଛି, କିନ୍ତୁ 2ରୁ ଯଦି କରିବା ତାହେଲେ 1ଟା 8 ହବ। ଏଇଭଳି ଭାବରେ ଯେତେବେଳେ କହିଲେ କଂସଙ୍କର ଛାନିଆ ପଶିଗଲା, ସାଙ୍ଗେ ସାଙ୍ଗେ ଡକେଇ ପଠେଇଲେ, ବସୁଦେବ ଡକେଇ ପଠେଇଲେ, କ'ଣ ଆଣିକି ବନ୍ଦୀ କରିଦେଲେ। ସେ ପ୍ରଥମ ବର୍ଷଟା ବନ୍ଦୀ ନଥିଲେ, ବିବାହର ପ୍ରଥମ ବର୍ଷଟା ପ୍ରଥମ ପୁତ୍ର ହେଇସାରିଲା ପରେ ତାପରେ ବନ୍ଦୀଶାଳାରେ ରହିଲେ। ଆଜି ଭଗବାନ ଯେଉଁ ଜାତ ହେବେ ସେ ବନ୍ଦୀଶାଳାରେ ଜାତ ହେବେ, ବନ୍ଦୀଶାଳାରେ ଏଇ 8 ବର୍ଷ ପର୍ଯ୍ୟନ୍ତ 8 ବର୍ଷ ନୁହଁ 7 ବର୍ଷ କେତେ ମାସ, ଏଇଭଳି ଭାବରେ, କାରଣ ସପ୍ତମ ଗର୍ଭରେ ଭଗବାନ ଯେଉଁ ଆସିଥିଲେ ବଳଦେବ, ସେ 7 ମାସ ରହିଥିଲେ ମାଆଙ୍କ ଗର୍ଭରେ, ଏବଂ ଇଏ ରହିଲେ 8 ମାସ ରହିଲେ, ଏଇଭଳି ଭାବରେ 15 ମାସ, ଆଉ ତା ପୂର୍ବରୁ 6ଟି ସନ୍ତାନରୁ ଗୋଟିଏ ବର୍ଷ ଚାଲିଯାଇଛି, ଆଉ ଯେଉଁ 5ଟି ସନ୍ତାନ ହେଲେ 5 ବର୍ଷ, ଇଏ 1.5 ବର୍ଷ, ଏଇଭଳି ଭାବରେ 6 ବର୍ଷ 3 ମାସ ଭଗବାନ ଦେବ ଭଗବାନ ପିତାଙ୍କୁ ରହିବାକୁ ପଡ଼ିଲା ବନ୍ଦୀଶାଳାରେ। ତାପରେ ପୁଣି ବନ୍ଦୀ କରି ଆଣିବେ, ପୁଣି ପରେ ପୁଣି ଆଉ ଥରେ ଆଣିବେ, ଅଳ୍ପ ଦିନ ପାଇଁ ଆଣିବେ। ଏଇଭଳି ଭାବରେ ବନ୍ଦୀଶାଳାରେ ରହିଛନ୍ତି, ବନ୍ଦୀ କରି ରଖିକରି ଗୋଟିଏ ଗୋଟିଏ ପୁତ୍ରକୁ କଚାଡ଼ି ଶିଳାରେ କଚାଡ଼ିକିରି ହତ୍ୟା କରୁଥାନ୍ତି। ରୁଗାଜୀ କହିଲେ ସୁନ୍ଦର ଭାବରେ ସଙ୍ଗୀତ ମାଧ୍ୟମରେ ଗାନ କଲେ, ଶିଳାରେ କଚାଡ଼ିକିରି ହତ୍ୟା କରୁଛନ୍ତି ଗୋଟି ଗୋଟି ପୁତ୍ର, ଏ ଗୋଟି ଗୋଟି ପୁତ୍ର ହେଉଛନ୍ତି ଗୋଟି ଗୋଟି ଆମର ବୈରୀ। ଇଏ ଶିକ୍ଷା ରହିଛି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଇଏ ହେଉଛନ୍ତି କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏ ଛଅଟି ଆମର ଶତ୍ରୁ। ଏ ଛଅଟି ସନ୍ତାନ ଯେଉଁ କଂସ ହତ୍ୟା କଲେ, ଏହିସବୁ ଭାବରେ ଆମର ଯେଉଁ ସବୁ ରହିଛନ୍ତି ଏମାନେ ସବୁ ଆମର ଶତ୍ରୁ। ଏମାନେ ସବୁ ଯେତେବେଳେ ହତ୍ୟା ହେବେ ସେତେବେଳେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ସନ୍ତାନକୁ ଯେତେବେଳେ ହତ୍ୟା କରି ଚାଲୁଛନ୍ତି କଂସ, ଏ ଛଅ ପୁତ୍ର ହେଉଛନ୍ତି ପ୍ରକୃତରେ ମରିଚିଙ୍କର ପୁତ୍ର। ଏମାନେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ମରିଚି। ମରିଚିଙ୍କର ଛଅ ପୁତ୍ର ଥିଲେ, କିନ୍ତୁ ବ୍ରହ୍ମା ଯେତେବେଳେ ପ୍ରଥମେ ସୃଷ୍ଟି କରୁଥିଲେ ସେହି ସମୟରେ ଯେତେବେଳେ କନ୍ୟା ସନ୍ତାନ ସୃଷ୍ଟି କରିଥିଲେ ସରସ୍ୱତୀ, ସରସ୍ୱତୀଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି ତାଙ୍କ ପ୍ରତି ତାଙ୍କର କାମଭାବ ଜାତ ହୋଇଥିଲା, ସେଥିପାଇଁ ଏ ଛଅ ପୁତ୍ର ହସି ଦେଇଥିଲେ। ଏଇଟା ଗୋଟେ ଅପରାଧ ହୋଇଗଲା, ମହତ ଅପରାଧ ହୋଇଗଲା, ସେଥିପାଇଁ ତାଙ୍କୁ ଏହିଭଳି ଭାବରେ ଜନ୍ମ ନେଇକି ମୃତ୍ୟୁବରଣ କରିବାକୁ ପଡ଼ିଲା। ପୂର୍ବରୁ ମଧ୍ୟ ତାଙ୍କର ରହିଛି ସେସବୁ କଥା ରହିଛି। ଯାହା ବି ହେଉ, ଏଇ ଯେଉଁ ଏହିଭଳି ଭାବରେ ଛଅଟି ପୁତ୍ର ଯେତେବେଳେ ମୃତ୍ୟୁବରଣ କଲେ, କଂସ ତାଙ୍କୁ ହତ୍ୟା କଲେ, ସେପରି ସେମାନେ ସବୁ ଥିଲେ ଯାଇକି ବଳି ମହାରାଜଙ୍କ ପାଖରେ ଅଛନ୍ତି। ଦଶମ ସ୍କନ୍ଧ ପଞ୍ଚାଅଶୀ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନ କୃଷ୍ଣ ଏବଂ ବଳରାମ ଯାଇକରି ତାଙ୍କୁ ସେଠୁ ଉଦ୍ଧାର କରିବେ, ଦେବଙ୍କୁ ଆଣିକି ପ୍ରଦାନ କରିବେ, ଏସବୁ କଥା ରହିଛି। ଯାହା ବି ହେଉ, ଏହିଭଳି ଭାବରେ ଯେତେବେଳେ ଛଅଟି ପୁତ୍ର ହତ୍ୟା କରିଦେଲେ, ଦେବଙ୍କର କେତେ ମନ ଦୁଃଖ ନ ହେଉଥିବ, ବସୁଦେବଙ୍କର କେତେ ମନ ଦୁଃଖ ନ ହେଉଥିବ, ତେଣୁ ଜଣେ କହିବ ବସୁଦେବ କାହିଁକି ଏଭଳି ଇଏ କଲେ, ଏ ପ୍ରଶ୍ନରେ ଆସିବ। ସେଥିପାଇଁ ଗୋଟେ ଶ୍ଳୋକଟି ଅଛନ୍ତି, ଯେଉଁମାନେ ରହିଛନ୍ତି ଯେଉଁମାନେ ଭଗବାନ ଭକ୍ତ ସେ କ'ଣ ନ ସହନ୍ତି, ଭଗବାନଙ୍କୁ ଯେଉଁମାନେ ଭକ୍ତ ସେମାନେ କ'ଣ ନ ସହନ୍ତି, ଆଉ ରାତି 12 ପର୍ଯ୍ୟନ୍ତ ଉପବାସ ରହିବାଟା କ'ଣ ବଡ଼ କଥା। ଭଗବାନ ଭକ୍ତ ଯେ କିଂ ଦୁଃସହ ନୁ ସାଧୁ ନା, ସାଧୁମାନଙ୍କ ପାଇଁ କ'ଣ ଦୁଃସହ, କ'ଣ ସେ ସହି କରିପାରିବେ ନାହିଁ, ଏଇ ଶ୍ଳୋକଟି ଅଛନ୍ତି। କିଂ ଦୁଃସହ ନୁ ସାଧୁ ନା, ସାଧୁମାନେ କ'ଣ ସହ୍ୟ ନ କରିପାରିବେ, ସେଥିପାଇଁ ସେ ପୁତ୍ରକୁ ମଧ୍ୟ ଦେବା ପାଇଁ ଇଏ ହେଇଗଲେ। କିଂ ଦୁଃସହ ନୁ ସାଧୁ ନା, କିଛି ଏମିତି କିଛି ବସ୍ତୁ ନାହିଁ ସେ ସହିପାରିବେ ନାହିଁ, ଇଏ ହେଉଛି ସାଧୁ। ସାଧୁର ସଂଜ୍ଞା ଆମେ ବହୁତ କଥା କହିଛି, ବହୁତ ଥର କହିଛି, ଇଏ ହେଉଛି ମୂଳ ସାଧୁର, ଇଏ ହେଉଛି କ'ଣ ତିତିକ୍ଷବ ସହିବାଟା, ଇଏ ହେଉଛି ସାଧୁର ଗୁଣ ସହିବା। କିଂ ଦୁଃସହ ନୁ ସାଧୁ ନା, ଏବଂ ବିଦୁଷାନ୍ କିମ୍ ଅପେକ୍ଷିତମ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନଙ୍କର କ'ଣ ପାଇଁ ଅପେକ୍ଷା କରିବେ, ସିଏ ବିଦ୍ୱାନ ବ୍ୟକ୍ତି ସେ ଭଗବାନଙ୍କ ଶରଣରେ, ଭଗବାନଙ୍କ ପ୍ରତି ଶରଣାଗତ, ଆଉ କାହା ପ୍ରତି ଅପେକ୍ଷା କରିବେ ନାହିଁ। ବିଦୁଷାନ୍ କିମ୍ ଅପେକ୍ଷିତମ କିମ୍ ଅକାର୍ଯ୍ୟମ କଦର୍ଜ୍ୟାଣ, କଂସ ଏଭଳି ସବୁ ପୁତ୍ର ପିଲାମାନଙ୍କୁ ସବୁ ହତ୍ୟା କରୁଥିଲା କେମିତି, ନା କିମ୍ ଅକାର୍ଯ୍ୟମ କଦର୍ଜ୍ୟାଣ, କଦର୍ଯ୍ୟ ବ୍ୟକ୍ତିମାନଙ୍କ ପାଇଁ କିଛି ଅକାର୍ଯ୍ୟ ନାହିଁ, ସବୁକିଛି କରିଦେବେ ସିଏ। କିଂ ଅକାର୍ଯ୍ୟମ କଦର୍ଜ୍ୟାଣା ଦୁଶ୍ଚର୍ଯ୍ୟମ କିଂ ଧୃତାତ୍ମନା, ଯେଉଁମାନେ ଧୃତାତ୍ମନା ଯେଉଁମାନେ ମନକୁ ନିଜ ଅଧୀନରେ ରଖିଛନ୍ତି ତାଙ୍କ ପାଇଁ କିଂ ଦୁଶ୍ଚର୍ଯ୍ୟ, କି କ'ଣ ସେ ତ୍ୟାଗ ନ କରିପାରିବେ, ପୁତ୍ରକୁ ମଧ୍ୟ ତ୍ୟାଗ କରିଦେଲେ ବସୁଦେବ, ଏଭଳି ଭାବରେ କଥା ସବୁ ରହିଛି। ଆମେ ତାକୁ ବିସ୍ତାର ଭାବରେ କହୁନି, ସଂକ୍ଷେପରେ କହିଦେଉଛେ। କିନ୍ତୁ ଏହିଭଳି ଭାବରେ ଯେତେବେଳେ ଛଅଟି ପୁତ୍ର ମୃତ୍ୟୁବରଣ କଲେ, ସେହି ସମୟରେ ଭଗବାନ ବଳରାମ ଆସି ପହଞ୍ଚିଗଲେ। ଆମେ ବଳରାମଙ୍କର ଆବିର୍ଭାବ ତିଥିରେ ସେଇଟା କହୁଥିଲେ, ସପ୍ତମ ଧାମ ବୈଷ୍ଣବ ଧାମ, ସିଏ ସପ୍ତମ ଧାମ ଭଗବାନ। ଆମେ କହିଥିଲେ କାହିଁକି ଦେବକୀଙ୍କ ଗର୍ଭରେ ଆସିଲେ, ତାଙ୍କର ମା' ତ ରୋହିଣୀ, ସେ କାହିଁକି ଦେବକୀଙ୍କ ଗର୍ଭରେ ଆସିଲେ, ନା ଦେବକୀଙ୍କ ଆରମ୍ଭରେ ଭଗବାନଙ୍କ ସେବା ହେଲା, ଦେବକୀଙ୍କ ଗର୍ଭରେ ଶଯ୍ୟା ସ୍ଥାପନ କରିଲେ, ସେ ଶଯ୍ୟା ସ୍ଥାପନ କଲେ ଭଗବାନ ଆସିବେ, ଶଯ୍ୟା ସ୍ଥାପନ କରିବେ ତାଙ୍କ ପାଇଁ, ସେଇଥିପାଇଁ ଦେବକୀଙ୍କ ଗର୍ଭରେ ଆସିଲେ ସିଏ। ତାଙ୍କର ମା ହେଉଛନ୍ତି ରୋହିଣୀ, ତେଣୁ 7 ମାସ ଯେତେବେଳେ ହେଇଗଲା ଗର୍ଭରେ ରହିଲେ ଦେବକୀଙ୍କ ଗର୍ଭରେ, ସେହି ସମୟରେ ଭଗବାନ ଗୋଲକଧାମରେ ଯୋଗମାୟାଙ୍କୁ କହୁଛନ୍ତି, ଗଚ୍ଛ ଦେବୀ ବ୍ରଜଙ୍କ ସୌମ୍ୟ, ନା ନା କି କହୁଛନ୍ତି, ଦେବକ୍ୟା ଜଠରେ ଗର୍ଭମ ଶେଷାକ୍ଷଂ ଧାମ ମାମକମ ତତ୍ ସନିକୃଷ୍ୟ ରୋହିଣିଆ ଉଦରେ ସନ୍ନିବେଶୟ, ହେ ଦେବୀ ତମେ ଯାଅ, ଦେବକ୍ୟା ଜଠରେ ଗର୍ଭମ, ଦେବକୀଙ୍କର ଜଠରେ ଯେଉଁ ରହିଛନ୍ତି ଗର୍ଭ ସପ୍ତମ ଗର୍ଭ ଯିଏ ରହିଛନ୍ତି ସେ ହେଉଛନ୍ତି ଶେଷ, ତାଙ୍କ ନାମ ହେଉଛନ୍ତି ଶେଷ, ସେ ହେଉଛନ୍ତି ମୋର ଧାମ ସାକ୍ଷମ ଧାମ ମାମକମ୍ ତତ୍ସନି କ୍ରିଶୋ, ତାଙ୍କୁ ଆକର୍ଷଣ କରିକି ରୋହିଣୀ ରୋହିଣୀଆ ରୋହିଣୀଙ୍କର ଉଦରରେ ସ୍ଥାପନ କର। ରୋହିଣୀଙ୍କର ମଧ୍ୟ ସେତେବେଳେ ଗର୍ଭ ଥିଲେ, ତିନି ମାସର ଗର୍ଭ ଥିଲେ, ତେଣୁ ସେ ସନ୍ତାନକୁ ସେ ଉଦ୍ଧାର କରିକିରି ଏଇକୁ ଭଗବାନ ବଳରାମକୁ ସ୍ଥାପନ କଲେ, ତାଙ୍କର ରୋହିଣୀଙ୍କର ଉଦର ସ୍ଥାପନ କଲେ। ସେଇ ଶ୍ଳୋକର ଭାଷାରେ ଏଇଠି କୁହାଯାଉଛି, ପ୍ରଭୁପାଦ ମହାରାଜ କହିଛନ୍ତି ଏ ଯେଉଁ ଛଅଟି ସନ୍ତାନ ମୃତ୍ୟୁବରଣ କଲେ ଏମାନେ ହେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଯେଉଁ ଷଡ଼ଗର୍ଭ ଷଡ଼ ଅସୁର। ତେଣୁ ଆମେ ଭଗବାନ ପାଇବା ପାଇଁ ହେଲେ ଏସବୁକୁ ହତ୍ୟା ସବୁ ହେବ, ସବୁବେଳେ ଆମେ ଯେମିତି ଦେବକୀ ଭୟ କରୁଥିଲେ, କଂସକୁ ଭୟ କରୁଥିଲେ, ସେଇଭଳି ଭାବରେ ଆମେ ମଧ୍ୟ ଏ ଭୌତିକ ଯେଉଁ ରହିଛି ଭୌତିକର କ'ଣ ଭୌତିକତା ଯେଉଁ ରହିଛି ଆକର୍ଷଣ ଇତ୍ୟାଦି ରହିଛି ଏଥିରୁ ସବୁବେଳେ ଆମେ ଭୟ କରିବା, ଭୟ କଲେ ଆସ୍ତେ ଆସ୍ତେ ଆମର ସବୁ ଦୂର ହେବ। ଦେବକୀ ଭଗବାନଙ୍କ ମା ତାଙ୍କୁ ମଧ୍ୟ ଭୟ କରିବାକୁ ପଡ଼ୁଥିଲା, ଏଇଠି ଏ ଶ୍ଳୋକଟିରେ କୁହାଯାଇଛି ସେ କଥା। କଂସ ହେଉଛି ଏଇ ଭୟର ପ୍ରତୀକ, ତେଣୁ ଆମେ ସେହିଭଳି ଭାବରେ ଭୟ କରିବା ଭୌତିକ ଆସକ୍ତିକୁ, ସେହିଭଳି ଭାବରେ ଭୟ କରିବା। ଆମେ ପ୍ରତିଦିନ ସକାଳେ ଏଇଟା କହୁଛେ ଭୌତିକ ଆସକ୍ତିରୁ ଦୂରେଇ ରହିବା, ଏଇଟା ହେଉଛି ଗୋଟେ 10 ନମ୍ବର ଅପରାଧ, ଭୌତିକ ଆସକ୍ତି ବଜାୟ ରଖିବା। ତେଣୁ ଏହିଭଳି ଭାବରେ ଯେତେବେଳେ ଆମେ କ'ଣ ସବୁ କାମ ଭୌତିକ ସଂସ୍ପର୍ଶକୁ ଭୟ କରିବା, ଆସ୍ତେ ଆସ୍ତେ ଆମର ଏସବୁ ଦୂର ହେବ, ନଷ୍ଟ ପ୍ରାୟଶୁ ଅଭଦ୍ରେଶୁ। ତେଣୁ ଏହିଭଳି ଭାବରେ ଯେତେବେଳେ ନେଇକରି ଗଲେ ସପ୍ତମ ଗର୍ଭ ପାହାତ ହେଇଗଲା, ଦେବକୀ ଜାଣିନାହାନ୍ତି ସପ୍ତମ ଗର୍ଭ କିଏ, ତେଣୁ ଯାହା ବି ହଉ ତାପରେ ଭଗବାନ ଆସିଲେ। ଏଇଠି ଏଇଠି ଆମେ ସକାଳେ ଏଇଠି କଥା ଆରମ୍ଭ କରିଥିଲେ, ସକାଳେ ଆସିଲେ ସେ ଯେଉଁ ଶ୍ଳୋକଟି କହିଥିଲେ 10:2-16 ଶ୍ଳୋକଟି କୁହାଯାଇଛି, ଭଗବାନ ଆସିଲେ କିଭଳି ନା ବସୁଦେବଙ୍କର ମନକୁ ଆସିଲେ, ବସୁଦେବଙ୍କର ମନରେ ଭଗବାନ ଆବିର୍ଭାବ। ଆମେ ସକାଳେ କହିଥିଲେ, ଆମେ ଏତେ କହିବା ନାହିଁ, ଏତେ ଆଲୋଚନା କରିବା ନାହିଁ ତା ବିଷୟରେ। ଭଗବାନ ବି ବିଶ୍ୱାତ୍ମା ଭକ୍ତାନାମ ଉଭୟଙ୍କର ଆବିବେଶାନ ଅଂଶଭାଗେନ ମନ ଆନକ ଦୁନ୍ଦୁବେ। ଏ ସକାଳେ ଆମେ ଶ୍ଳୋକଟି କହିଥିଲେ, ଭଗବାନ ଆସିଲେ ପ୍ରଥମେ ଆନକ ଦୁନ୍ଦୁବି ବୋଲି କୁହାଗଲା, ଆନକ ଦୁନ୍ଦୁବି ବସୁଦେବ, ବସୁଦେବ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ଦେବତାମାନେ ଖୁସିରେ ଆନକ ଦୁନ୍ଦୁବି ସବୁ ବାଦନ କରିଥିଲେ, କାରଣ ଆଙ୍କରି ପୁତ୍ର ଉପରେ ଆସିବେ ଭଗବାନ। ଭଗବାନ ଯଦୁକୂଳରେ ଆସୁଛନ୍ତି ବସୁଦେବ, ବସୁଦେବଙ୍କର ନନ୍ଦନ ରୂପରେ ଆସିବେ ଭଗବାନ କୃଷ୍ଣ, ବସୁଦେବ ନନ୍ଦନ। ତେଣୁ ଭଗବାନ ବି ବିଶ୍ୱାତ୍ମା, ଯଦିଓ ସେ ଭଗବାନ, ଆମେ ସକାଳେ କହିଥିଲେ ତା ଆଲୋଚନା କରିବା ନାହିଁ, ଭଗବାନ ଯଦିଓ ସିଏ ବିଶ୍ୱାତ୍ମା କିନ୍ତୁ ସିଏ ଭକ୍ତାନ ଅଭୟଙ୍କର, ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିବା ପାଇଁ ସେ ଆସିବେ, ଆଜି ଆମମାନଙ୍କୁ ଅଭୟ ପ୍ରଦାନ କରିବେ, ଭକ୍ତମାନେ ଅଭୟ ପ୍ରାପ୍ତ ହେବେ। କିନ୍ତୁ ଯେଉଁମାନେ ଭକ୍ତଙ୍କ ଭଗବାନ ଭକ୍ତ ନୁହନ୍ତି ସେମାନେ ସବୁବେଳେ ଭୟ କରି ରହିବେ, ଭୌତିକ ଜଗତ ସବୁବେଳେ ଭୟ ଭୟ। ଭୌତିକ ଜଗତ ହେଉଛି ପ ବର୍ଗ, ଏଠି ଅନ୍ତିମ ପ ବର୍ଗ ହେଉଛି ମୃତ୍ୟୁ, ମୃତ୍ୟୁ ପ୍ରତି ଭୟ ସମସ୍ତଙ୍କର ରହିଛି। କିନ୍ତୁ ଯେଉଁମାନେ ଭଗବାନର ଭକ୍ତ ସେମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ, କାହିଁକିନା ସେମାନେ ଜାଣନ୍ତି ଆମର ମୃତ୍ୟୁ ନାହିଁ, ଭୟ କାହିଁ କରିବେ। ଏ କଥା ଭଗବତ ଗୀତାରେ ଭଗବାନ କହିଲେ, ପ୍ରଥମରୁ ଏଇ ଜ୍ଞାନ ଦେଲେ ଭଗବାନ, ନ ଯାଏତେ ମୃତେ ବା କଦାଚିତ, ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଏ କଥାଟି କହିଦେଲେ ଆମର ଭୟ ରହିବ ନାହିଁ, ଆଉ ମୃତ୍ୟୁ ତ ନାହିଁ ଆଉ କାହିଁ ଆମେ ଭୟ କରିବା। ଏଇଭଳି ଭାବରେ ସବୁ କଥା ରହିଛି। ଭକ୍ତନାମ ଅଭୟଙ୍କର ଆବିବେଶ ଅଂଶ ଭାଗେନ, ଭଗବାନ ଯେଉଁ ଆସିଲେ ତାଙ୍କର ସମସ୍ତ ଅଂଶ ସହିତ ଆସୁଛନ୍ତି, ଅନେକ ଅଂଶ। ଭଗବତ ଗୀତା ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି, ଏ ସମସ୍ତଙ୍କ ସହିତ ଭଗବାନ ଆସୁଛନ୍ତି, ଅଂଶ ଭାଗେନ ଏତେ ଅଂଶ ଅଂଶ କଳା ଏମାନଙ୍କ ସହିତ ଭଗବାନ ଆସୁଛନ୍ତି। ଭଗବାନ ଯେତେବେଳେ ଆବିର୍ଭାବ ହୁଅନ୍ତି ସବୁ ଅବତାରମାନେ ତାଙ୍କର ପାଖରେ ଆଶ୍ରୟ ନିଅନ୍ତି ଆସିକରି, ସବୁ ଅବତାର ଭଗବାନ ଯେତେବେଳେ ଭଗବାନଙ୍କର ଏସବୁ ଅସୁରମାରଣ ଭଗବାନଙ୍କର କାର୍ଯ୍ୟ ନୁହଁ, ଭଗବାନ ଯେଉଁ ରହିଛନ୍ତି ତା ଦେହରେ ବହୁତ ତତ୍ତ୍ୱ ରହିଛି, ବହୁତ କଥା ରହିଛି। ଯାହା ବି ହଉ ଭଗବାନ ଯେତେବେଳେ ଆସନ୍ତି ଏ ଅଂଶମାନେ ସବୁ କାର୍ଯ୍ୟ କରନ୍ତି, ଅସୁର ସଂହାର ସବୁ ଭଗବାନଙ୍କର ଯେଉଁ ରହିଛନ୍ତି ବିଷ୍ଣୁ ସବୁ କରନ୍ତି, କୃଷ୍ଣ କରନ୍ତି ନାହିଁ, ବିଷ୍ଣୁ ସେସବୁ ଲୀଳା କରନ୍ତି। ବିଷ୍ଣୁଙ୍କର ତାଙ୍କ ଶଙ୍ଖଚକ୍ର ଗଦା ପଦ୍ମ, କୃଷ୍ଣଙ୍କର ଶଙ୍ଖଚକ୍ର କଥା ପ୍ରଥମେ ନାହିଁ, କୃଷ୍ଣଙ୍କର ହେଉଛନ୍ତି ଦ୍ୱିଭୁଜ ମୁରାରୀ ମୁରଲୀ, ସିଏ ମୁରଲୀ ଧାରଣ କରନ୍ତି, ସିଏ ସବୁବେଳେ ବଂଶୀନାଦ କରନ୍ତି, ବେଣୁ କଣ ତମରବିନ୍ଦ ଦଳାୟତାଚଂ ବରାବତଂ ସମାସିତା ମୁଦ ସୁନ୍ଦରାଙ୍ଗମ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଭଗବାନ ତାଙ୍କର ସେ କାହିଁକି ବଜେଇବେ ଶସ୍ତ୍ର ଧାରଣ କରିବେ, ଏ କଥାଟି କୁହାଯାଏ। ଜଣେ ଆସିଥିଲେ ଜର୍ମାନୀରୁ, ଜଣେ ଆସିଥିଲେ, ସେ ଭଗବାନ କିଏ ପ୍ରକୃତ ଜାଣିବା ପାଇଁ ଭାରତବର୍ଷକୁ ଆସିଥିଲେ। ତାଙ୍କୁ ସବୁ ଦେଖାଗଲା, ଇଏ ସବୁ ଭଗବାନ, ଇଏ ଭଗବାନ, ଇଏ ଭଗବାନ, 33 କୋଟି ଭଗବାନ ସବୁ ଦେଖିକିରି, ସବୁ ଦେଖିକିରି ତାପରେ ସେ କହିଲେ ପ୍ରକୃତ ଭଗବାନ ହେଉଛନ୍ତି କୃଷ୍ଣ। କେମିତି ନା, ଆଉ ଯେତେ ସବୁ ଭଗବାନ କହିଲା ସବୁ ଏ ସବୁ ଅସ୍ତ୍ର ଧାରଣ କରୁଛନ୍ତି, କିନ୍ତୁ ଆଙ୍କ ପାଖରେ କିଛି ଅସ୍ତ୍ର ନାହିଁ, ଖାଲି ବଂଶୀବାଦନ କରୁଛନ୍ତି, ଆଙ୍କର କୌଣସି ଭୟ ନାହିଁ, ତେଣୁ ଇଏ ଭଗବାନ। ଜଣେ ଅଭକ୍ତ ମଧ୍ୟ କଥା କହିଦେଇପାରିଲେ ସିଏ, ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଯେଉଁ ଅସୁର ମାରଣ ସବୁ କରୁଛନ୍ତି, ଅସୁର ହରଣ କରିବେ, ଏ ଭଗବାନ କରି କୃଷ୍ଣ କରୁନାହାନ୍ତି, ବିଷ୍ଣୁ କରୁଛନ୍ତି ସେଇଟା। ବିଷ୍ଣୁ ତାଙ୍କର ଏସବୁ ଅସୁର ସଂହାର ସବୁ କରୁଛନ୍ତି ଭଗବାନ ବିଷ୍ଣୁ, ତେଣୁ ସବୁ ଅଂଶ ସହିତ ଭଗବାନ ଆସିବେ। ଅଂଶେନ ଆବିବେଶ ଅଂଶଭାଗେନ ମନ ଆନକୁ ଦୁନ୍ଧୁବେ, ଭଗବାନ ଭଗବାନ ଆନକୁ ଦୁନ୍ଧୁବି ବସୁଦେବଙ୍କର ମନରେ ଆସିଲେ, ପ୍ରଥମେ ଆସିଲେ ବସୁଦେବଙ୍କ ମନରେ ଆସିଲେ। ଯେଉଁ ଶ୍ରୀଧର ସ୍ୱାମୀ କହୁଛନ୍ତି ସାଧାରଣ ଜୀବ ଯେମିତି ଆସନ୍ତି ଗର୍ଭ ସମ୍ବନ୍ଧକୁ, ଏଠାରେ କ'ଣ ଏଟାକୁ ଇଏ କରାଯାଇଛି, ନିଷେଧ କରାଯାଇଛି, ଗର୍ଭ ସମ୍ବନ୍ଧରେ ଭଗବାନ ଆସନ୍ତି ନାହିଁ। ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନ ଜନ୍ମ କର୍ମ ହେଉଛି ଦିବ୍ୟ। ଭଗବାନ ପ୍ରଥମେ ଆସିଲେ, ମନରେ ଆସିଲେ, ବସୁଦେବଙ୍କର ମନରେ ଆସିଲେ, ସେଥିପାଇଁ ଭଗବାନ କହିଲେ ସମସ୍ତେ ମନରେ ମୋତେ ଚିନ୍ତା କର, ମନମନା ଭବ, ପ୍ରଥମେ କହିଲେ ମନରେ ମୋତେ ଚିନ୍ତା କର। ମନରେ ଚିନ୍ତା କଲେ ଭଗବାନ ମଧ୍ୟ ଆମର ମନରେ ଆସିବେ, ମନରେ ଚିନ୍ତା କଲେ ଭଗବାନ ମନରେ ଆମେ ଉଦୟ ହେବେ। ମନ କାହିଁକି ଆମେ ସକାଳେ କହିଥିଲେ ମନରେ କାହିଁକି ଭଗବାନ ଆସିଲେ, ନା ହରିସୂର୍ଯ୍ୟ କଥା କହୁଛନ୍ତି ମନରେ କାହିଁକି ଆସିଲେ, ବହୁତ କଥା ରହିଛି କାହିଁକି ଭଗବାନ ମନରେ ଆସିଲେ। ବୁଦ୍ଧିରେ ଆସିପାରିଥାନ୍ତେ, ଅହଙ୍କାରରେ ଆସିପାରିଥାନ୍ତେ, ବା ଯେକୌଣସି ସ୍ଥାନରେ ଯେମିତି ଭଗବାନ ଖମ୍ବରେ ପ୍ରକାଶ ହେଲେ ସେଇଭଳି ଭାବରେ ପ୍ରକାଶ ହେଇପାରିଥାନ୍ତେ, ମନରେ କାହିଁକି ଆସିଲେ। ବହୁତ ହରିସୂରୀ ତାଙ୍କର ବହୁତ କଥା କହିଛନ୍ତି ସବୁ, ମନରେ ଆସିଲେ କାରଣ ମନ ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ, ଇନ୍ଦ୍ରିୟାଣ ମନସ୍ସାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ, ତେଣୁ ଶ୍ରେଷ୍ଠ ମନ ହେଉଛି ଶ୍ରେଷ୍ଠ, ଇନ୍ଦ୍ରିୟମାନଙ୍କ ରାଜା ହେଉଛି ମନ, ତେଣୁ ଭଗବାନ ସେ ମନରେ ଆବିର୍ଭାବ ହେଲେ, ବସୁଦେବଙ୍କର ମନରେ ଆବିର୍ଭାବ ହେଲେ। ଏବଂ ମନ ଇନ୍ଦ୍ରିୟ ଯେଉଁ ଭଗବାନ ହେଉଛନ୍ତି ଗୋବିନ୍ଦ, ଭଗବାନ ଗୋ ଗୋର ଇନ୍ଦ୍ରିୟ, ଗୋର ଅର୍ଥ ହେଉଛି ମଧ୍ୟ ଇନ୍ଦ୍ରିୟ, ଗୋ ଅର୍ଥ ଗୋର ଅର୍ଥ ହେଉଛି ଗାଭୀ, ଗୋବର ଅର୍ଥ ହେଉଛି ମଧ୍ୟ ଇନ୍ଦ୍ରିୟ, ତେଣୁ ଭଗବାନ ଯେଉଁ ଇନ୍ଦ୍ରିୟମାନଙ୍କ ରାଜା ମନରେ ଆବିର୍ଭାବ ହେଲେ ତାହାର ଅର୍ଥ ଗାଭୀମାନଙ୍କୁ ସେ ଗୋପାଳନ କରିବେ। ଭଗବାନ 9 ଲକ୍ଷ ଗାଭୀ ଅଛନ୍ତି ଭଗବାନଙ୍କର, ବତ୍ସାଚାରଣ କରିବେ, ଗୋଚାରଣ କରିବେ, ଏଇଭଳି ଭାବରେ 11 ବର୍ଷ କାଳ ଲୀଳା କରିବେ ଭଗବାନ। ତେଣୁ ଟ୍ରେନିଂ ନେଲେ, ସିଏ ଟ୍ରେନିଂ ନେଲେ, ଗୋପାଳନ କରିବେ, ତେଣୁ ପ୍ରଥମେ ମନରେ ଆସିକିରି ଆବିର୍ଭାବ ହେଲେ। ତାପରେ ଆହୁରି ବହୁତ କଥା ରହିଛି, ଆମେ କହିଲେ ମନ ଚଞ୍ଚଳ, ମନଟା ହେଉଛି ବହୁତ ଚଞ୍ଚଳ, ତେଣୁ ସେଇଭଳି ଭାବରେ ଭଗବାନ ମଧ୍ୟ ସେଭଳି ଭାବରେ ଚଞ୍ଚଳ, ସବୁ କ୍ରୀଡ଼ା କରିବେ, ରାସ ଲୀଳା ଇତ୍ୟାଦି ସବୁ କରିବେ, କୋଟି କୋଟି ଗୋପୀମାନଙ୍କ ସହିତ ଲୀଳା କରିବେ, ଆଉ ଅଚଞ୍ଚଳ ହେଲେ ହେବ। ତେଣୁ ମନ ମନରେ ଆବିର୍ଭାବ ହେଲେ ଜାଣିବାକୁ ପଡ଼ିବ କେମିତି ଚଞ୍ଚଳ ହେବା, ଏଇଭଳି ଟ୍ରେନିଂ ସବୁ ନେଲେ ଭଗବାନ ମନରେ ଆବିର୍ଭାବ ହେଇକିରି। ତେଣୁ ଆଜି ଆମେ ସକାଳେ କହୁଥିଲେ କଥା, ମନରେ ଯେତେବେଳେ ଭଗବାନ ଆବିର୍ଭାବ ହେଇଗଲେ ବସୁଦେବଙ୍କର, ସେତେବେଳେ ତାଙ୍କର କ'ଣ ରୂପ ହୋଇଥିବ, କିଭଳି ଭାବରେ ତାଙ୍କର ସ୍ୱରୂପ ନ ହୋଇଥିବ, ସ ବିଭ୍ରତ ପୌରୁଷଂ ଧାମ ଭ୍ରାଜମାନ ତଥା ରବି, ଯେମିତି ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଯେଉଁଭଳି ଭାବରେ ପ୍ରକାଶମାନ ହୁଅନ୍ତି ସେହିଭଳି ଭାବରେ ପ୍ରକାଶିତ ହୋଇଗଲେ ବସୁଦେବ। ପ୍ରଭୁ ଆଜି କହିଲେ, ବର୍ତ୍ତମାନ କହିଲେ ବିଜୁଳି ମାରିଲା ଭଳି ହେଲା ସବୁ, ସେହିଭଳି ଭାବରେ ଭଗବାନ ଯେତେବେଳେ କ'ଣ ବସୁଦେବଙ୍କର ମନରେ ଆସିଲେ ସେ ସମୟ ମଧ୍ୟ ପ୍ରକାଶିତ ହୋଇଗଲା, ଭଗବାନ ଆସିଲା ମାନେ ସବୁ ରହିବ। ଦିବି ସୂର୍ଯ୍ୟ ସହସ୍ରଶ ଭବେ ଯୁଗବୋଧୁତିତା, ଯଦି 1000 ସୂର୍ଯ୍ୟ ଏକ ସମୟରେ ଉଦୟ ହେବେ ଯେଉଁ ପ୍ରଭା ଆସିବ, ଯେଉଁ ପ୍ରକାଶ ଆସିବ, ସେଇ ପ୍ରକାଶ ଆସିଥିଲା ବସୁଦେବଙ୍କର ମନରେ। ମନରେ ଆସିଲା ମାନେ ସେ ସବୁ ପ୍ରକାଶ ବନ୍ଦୀଶାଳାରେ ବିଜୁଳି ବାହାରି ହେଇଗଲା, ଆଲୋକିତ ହେଇଗଲା ସବୁ। ସେଇଭଳି ଭାବରେ ଏଠି କୁହାଯାଉଛି, ଯଥା ରବି ଦୁରାସଦ ଅତି ଦୁର୍ଦର୍ଶୋ, ତାଙ୍କ ପାଖକୁ କେହି ଯାଇପାରିବେ ନାହିଁ। ଯେମିତି ଖରାବେଳେ ଯଦି ଆମେ ସୂର୍ଯ୍ୟକୁ ଦେଖିଦେବା ଆମେ ଆଖି ଝଲସିଯିବ, ସେହିଭଳି ଭାବରେ ଆଖି ଝଲସିଯିବ, ଦେଖିପାରିଲେ ନାହିଁ। ଭଗବାନ କହିଲେ ଅର୍ଜୁନକୁ, ତମେ ନତୁମାନ ଚକ୍ଷୁଷ ଦସ୍ୟୁ ମନନୀୟ ସୋ ଚକ୍ଷୁଷା ଦିବ୍ୟମ ଦଦାମି ଚକ୍ଷୁ ପଶ୍ୟମେ ଯୋଗମେଶ୍ୱରମ୍। ତମେ ଏହି ଚକ୍ଷୁରେ ଦେଖିପାରିବ ନାହିଁ, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବି, ଦେଖିବ ମୋର ରୂପକୁ ଦେଖିବ। ସେହିଭଳି ଭାବରେ ଦୁର୍ଦର୍ଶ ଦେଖିପାରିବେ ନାହିଁ, ଦୁରାସଦ ତାଙ୍କ ପାଖକୁ କେହି ପ୍ରବେଶ କରିପାରିବେ ନାହିଁ। କଂସ ଅବଶ୍ୟ ଯାଇନାହିଁ, କଂସ ଯାଇନାହିଁ, କଂସ ଜାଣିଛି ଭଗବାନ ଆସିବେ ମାନେ ଦେବୀଙ୍କ ଗର୍ଭରେ ଆସିବେ, ବସୁଦେବଙ୍କୁ ଆସିବେ ବୋଲି ସେ ଚିନ୍ତା କରିନାହିଁ। ସେ ଯାହା ବି ହଉ, ଏହିଭଳି ଭାବରେ ଭଗବାନ ଯେତେବେଳେ ଆସିଗଲେ ବସୁଦେବଙ୍କର କେତେ ଆନନ୍ଦ ନେଉଛି ଭଗବାନ, ଆନନ୍ଦକନ୍ଦ ଭଗବାନ ଆସି ଆବିର୍ଭାବ ହୋଇଗଲେ କେତେ ତାଙ୍କର ଆନନ୍ଦର ସୀମା ନଥିବ ତାଙ୍କର, ଏଭଳି ଆନନ୍ଦ ହେଇଛି ଭଗବାନ ଆସିଛନ୍ତି ମନରେ। ତେଣୁ ଏହିଭଳି ଭାବରେ ଦେବକୀ ମଧ୍ୟ ଦେଖୁଛନ୍ତି, ସେଇଠି ଦେବକୀ ମଧ୍ୟ ତାଙ୍କ ପାଖରେ ରହିଛନ୍ତି, ଦେବକୀ ମଧ୍ୟ ଦେଖୁଛନ୍ତି ତାଙ୍କ ସ୍ୱାମୀକୁ, ଆଗରୁ ଦେଖୁଥିଲେ ତାଙ୍କ ସ୍ୱାମୀକୁ, କିନ୍ତୁ ଏ ଯେଉଁ ସମୟରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ ତାଙ୍କ ମନରେ, ତାଙ୍କର ଏଇ ରୂପ ପରିବର୍ତ୍ତିତ ହୋଇଗଲା, ତାଙ୍କର ଏଇଭଳି ଭାବରେ ଆଭା ପ୍ରକାଶ ପାଇଲା। ଦେବକୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କ'ଣ ଏଇ କଥା, ଏଇ ସମୟ ଆସିଗଲା କି, ଭଗବାନ ଆସିଯିବେ କି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଦେବକୀଙ୍କୁ ବସୁଦେବ ଭଗବାନ ପ୍ରଦାନ କଲେ, ମନ ମାଧ୍ୟମରେ ତାଙ୍କର ମନରୁ ବସୁଦେବଙ୍କର ମନରୁ ଦେବକୀଙ୍କ ମନକୁ ଭଗବାନ ସ୍ଥାନାନ୍ତରିତ ହେଲେ। ଇଏ ହେଉଛି ଦୀକ୍ଷା, ଗୁରୁ କୃଷ୍ଣଙ୍କୁ ଦୀକ୍ଷା ମାଧ୍ୟମରେ ତାଙ୍କର ଶିଷ୍ୟଙ୍କୁ ପ୍ରଦାନ କରନ୍ତି ଦୀକ୍ଷା ମାଧ୍ୟମରେ। ତତୋ ଜଗନ୍ମଙ୍ଗଳମଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ ଦଧାର ସର୍ବାତ୍ମକମାତ୍ମଭୂତମ କାଷ୍ଠା ଯଥାନନ୍ଦ କରଂ ମନସ୍ଥ। ତେଣୁ ତତୋ ଜଗତ ମଙ୍ଗଳ ମଚ୍ୟୁତାଂଶ, ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଆସୁଛନ୍ତି, ଜଗତର ମଙ୍ଗଳ ହେବ, ସମସ୍ତଙ୍କର ମଙ୍ଗଳ ହେବ। ସର୍ବେ ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ସମସ୍ତଙ୍କର ମଙ୍ଗଳ କରିବେ ସେ ଭଗବାନ, ମଙ୍ଗଳ ସିଏ ମଙ୍ଗଳମୟ। ତେଣୁ ତଥା ଜଗତ ମଙ୍ଗଳ ଅଚ୍ୟୁତାଂଶ, ଭଗବାନ ଜଗତର ମଙ୍ଗଳ କରିବା ପାଇଁ ଆସୁଛନ୍ତି, ଅଚ୍ୟୁତାଂଶ ଅଚ୍ୟୁତ ସେ ଅଚ୍ୟୁତ ଭଗବାନ, ତାଙ୍କର କେବଳ ଚ୍ୟୁତି ହୁଏ ନାହିଁ। ସେ ଦେଇଥିଲେ କଥା ଦେଇଥିଲେ ମୁଁ ଆସିବି, ଆଜି ସେ ଆସୁଛନ୍ତି ଅଚ୍ୟୁତାଂଶ, ତାଙ୍କ ଅଂଶଙ୍କ ସହିତ ଆସୁଛନ୍ତି। ଏବଂ ସମାହିତ ସୁରସ୍ୱତୀନ ଦେବୀ, ଦେବୀଙ୍କୁ ସେ ଦେଲେ, ପ୍ରଦାନ କଲେ, ସେ ଭଗବାନ ଅଚ୍ୟୁତଙ୍କୁ ପ୍ରଦାନ କଲେ, ଅଂଶ ସହିତ ପ୍ରଦାନ କଲେ, ସମାହିତ ସମ୍ୟକ ରୂପରେ ପ୍ରଦାନ କଲେ, ଭଗବାନଙ୍କୁ ସେ ପ୍ରାପ୍ତ ହେଲେ। ସୁରସୁତେନ ଦେବୀ, ସୁରସୁତ ହେଉଛନ୍ତି ସୁରସେନଙ୍କ ପୁତ୍ର, ଯିଏ ହେଉଛନ୍ତି ବସୁଦେବ, ସେ ଦେଲେ, ତାଙ୍କର ପତ୍ନୀଙ୍କୁ ପ୍ରଦାନ କଲେ। ଏହିଭଳି ଭାବରେ ଭଗବାନ ଆସନ୍ତି, ଜନ୍ମ କର୍ମ ଚମି ଦିବ୍ୟମ, ଭଗବାନଙ୍କ ଜନ୍ମ କର୍ମ ହେଉଛି ଏହିଭଳି ଭାବରେ। ଏବଂ ଦଧାର ସର୍ବାତ୍ମକ ଆତ୍ମଭୂତମ, ସେଇ ଭଗବାନ ଯିଏକି ସର୍ବାତ୍ମକ, ସମସ୍ତଙ୍କର ଆତ୍ମା ସିଏ, ସେ ଆତ୍ମଭୂତମ ଆଜି ଦେବକୀଙ୍କର ଆତ୍ମାରେ ବା ଦେବକୀଙ୍କର ହୃଦୟରେ ସେ ଆସିଲେ, ମନରୁ ହୃଦୟକୁ ଆସିଲେ, ଗର୍ଭକୁ ଆସିବେ। ଏଇଭଳି ଭାବରେ ମନ ଆତ୍ମା ହୃଦୟ ସବୁକିଛି ସେଇ ହୃଦୟ ଭିତରେ ସବୁ, ଆମେ ସକାଳେ ଆଜି କହୁଥିଲୁ ସେ କଥା, ସବୁ ହୃଦୟ ଭିତରେ ସବୁ ରହିଛନ୍ତି, ସବୁ ମନ ଆଉ କେଉଁଠି ବାହାରି ନାହିଁ, ସେ ହୃଦୟ ଭିତରେ ସବୁ ରହିଛନ୍ତି। ତେଣୁ ଦେବକୀଙ୍କର ଆନନ୍ଦ ସେଇଭଳି ଭାବରେ ହେଇଗଲା, ଭଗବାନଙ୍କୁ ପ୍ରାପ୍ତ ହେଇଗଲେ। ଆମେ ଖାଲି କଥା କହିକିରି ଏତେ ଆନନ୍ଦ ପ୍ରାପ୍ତ ହେଉଛି, ଶ୍ରବଣ କରି ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବସୁଦେବ, ଆମେ ତ ଆମର ନାହିଁ ଯୋଗ୍ୟତା, କିନ୍ତୁ ସୁଖଦେବ ଗୋସ୍ୱାମୀ କେତେ ଆନନ୍ଦିତ ହେଉଥିଲେ ଭଗବାନ କଥା କହିକିରି, ପରିକ୍ଷିତ ମହାରାଜ ଭଗବାନ କଥା ଶୁଣିକି କେତେ ଆନନ୍ଦିତ ହେଉଥିଲେ, ଆଉ ସ୍ୱୟଂ ଭଗବାନ ଯେତେବେଳେ ଆସୁଛନ୍ତି ଦେବକୀଙ୍କର ମନକୁ ବା ତାଙ୍କ ଗର୍ଭକୁ ଆସିବେ, ତାଙ୍କର କେତେ ଆନନ୍ଦ ନ ହେବ। ତେଣୁ ଦଧାର ସର୍ବାତ୍ମକ ଆତ୍ମଭୂତମ, ସବୁ ସମସ୍ତଙ୍କର ଆତ୍ମା ସେ ଭଗବାନ ବିଶ୍ୱାତ୍ମା, ସେ କାଷ୍ଠା ଯଥା ଆନନ୍ଦକର ମନସ୍ଥ, କିଭଳି ଭାବରେ ଦେବକୀଙ୍କ ଗର୍ଭକୁ ଆସିଲେ ବା ମନକୁ ଆସିଲେ କାଷ୍ଠା ଯଥାନନ୍ଦ କର, ଯେମିତି ପୂର୍ବ ଦିଗରେ ଯେଭଳି ଭାବରେ ପୂର୍ଣ୍ଣଚନ୍ଦ୍ର ଉଦୟ ହେଲେ କେତେ ସୁନ୍ଦର ଦେଖାଯାଆନ୍ତି, ସେଭଳି ଭାବରେ ଶରତ ଋତୁର ପୂର୍ଣ୍ଣଚନ୍ଦ୍ର ସେହିଭଳି ଭାବରେ ଆଜି ଦେବକୀ ବିରାଜିତ ହେଉଛନ୍ତି। ବହୁତ ସୁଶୋଭିତ ଭଗବାନ ରହିଛନ୍ତି ତାଙ୍କର ହୃଦୟରେ, ତାଙ୍କର ଗର୍ଭରେ ଆସି ଆସିଯିବେ, ହୃଦୟରୁ ଗର୍ଭକୁ ଯିବେ, ସ୍ଥାନାନ୍ତରିତ ହେବେ ଭଗବାନ। ଭଗବାନ ଯେଉଁ ରହିଛନ୍ତି, ଭଗବାନଙ୍କୁ ଯେଉଁମାନେ ସାକ୍ଷାତ ଦର୍ଶନ କରୁଛନ୍ତି ତାଙ୍କ କଥା କ'ଣ କହିବା, ଏକଥା କହୁଛନ୍ତି, ଦେବହୂତି କହୁଛନ୍ତି ଭଗବାନଙ୍କର ଡାକିଛନ୍ତି କି। ତେଣୁ ଏ ଯେଉଁ ରହିଛନ୍ତି ଦେବହୂତି, ତୃତୀୟ ସ୍କନ୍ଧରେ 33 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ସେଇଟା, ଜନ୍ନାମ ଦେୟ ଶ୍ରବଣାନୁକୀର୍ତ୍ତନାତ୍ ଯତ୍ ପ୍ରଭୁଣାତ୍ ଯତ୍ ସ୍ମରଣାଦପି କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନସ୍ତେ ଭଗବାନ ଦର୍ଶନାତ୍। ଯେଉଁମାନେ ଭଗବାନଙ୍କୁ ଦର୍ଶନ କରିବେ ତାଙ୍କ କଥା କ'ଣ କହିବା। ଜନ୍ନାମ ଧ୍ୟେୟ, ଯାହାଙ୍କର ନାମକୁ ଧ୍ୟାନ କରିବା ମାତ୍ରକେ, ଯାହାଙ୍କର ଶ୍ରବଣ, ଯାହାଙ୍କର କୀର୍ତ୍ତନ କରିବା ମାତ୍ରେ, ଜନ୍ନାମ ଧ୍ୟେୟ ଶ୍ରବଣାନ୍ କୀର୍ତ୍ତନା ଯସ୍ମରଣାତ୍, ଯାହାଙ୍କର ସ୍ମରଣ କରିବା ମାତ୍ରେ, ଯାହାଙ୍କୁ ପୂଜା କରିବା ମାତ୍ରେ, ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ। ସ୍ୱାଦ, ସ୍ୱାଦ କହିଲେ ଯେ କୁକୁର ବୋଝି ଚଣ୍ଡାଳ, ସିଏ ମଧ୍ୟ ଯଜ୍ଞ କରିବା ପାଇଁ ଯୋଗ୍ୟ ହୋଇଯିବେ। ଆଉ କୁତଃ ପୁନସ୍ତେ ଭଗବାନ ଦର୍ଶନା, ଯିଏ ଆପଣଙ୍କୁ ଦର୍ଶନ କରିବେ ତାଙ୍କ କଥା କ'ଣ କହିବା। ଆଜି ଦେବକୀ ସ୍ୱୟଂ ଭଗବାନଙ୍କୁ ଦର୍ଶନ କ'ଣ କରିବେ, ସେ ଭଗବାନଙ୍କୁ ଧାରଣ କରିଛନ୍ତି, ଏଭଳି ତାଙ୍କର ଆନନ୍ଦ ନଉଥିବ। ତେଣୁ ମନସ୍ଥ ଏହିଭଳି ଭାବରେ ଆନନ୍ଦ ଆନନ୍ଦ ବୃଦ୍ଧି ପାରୁଛି, ତାଙ୍କର ଆନନ୍ଦ ଘନ ପ୍ରାପ୍ତ ହୋଇଗଲେ ସିଏ। ତେଣୁ ସେ କଥା କହୁ, ସା ଦେବକୀ ସର୍ବ ଜଗନ୍ନିବାସ ନିବାସ ଭୂତା ନିତରାନ୍ନରେ ଯେ ଭୋଜେନ୍ଦ୍ର ଗେହେ ଅଗ୍ନିଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ। ଏହିଭଳି ଭାବରେ ଯଦିଓ ଦେବକୀ ସୁଶୋଭିତ ହେଉଛନ୍ତି, ଆଜି ସୀତାରାଣୀଙ୍କୁ ଯେଉଁ ଶୃଙ୍ଗାର କରାଯାଇଛି, ଭକ୍ତମାନେ କେତେ ଦିନ ଧରିକିରି ପରିଶ୍ରମ କରିକିରି କେତେ ମୁକୁଟ ତିଆରି କଲେ, କେତେ କ'ଣ ସବୁ କଲେ, ଆମର ପୂଜାରୀ ମହାରାଜ ମଧ୍ୟ ସେଇଭଳି ଭାବରେ ତାଙ୍କୁ ଆଜି ସଜେଇଲେ, ଏଭଳି ଭାବରେ କରିକିରି ଆଜି ଯେ ଦର୍ଶନ କରିକି ସେତିକି ଆନନ୍ଦିତ ହେଉନାହାନ୍ତି ସେମାନେ, ଭକ୍ତମାନେ ତାଙ୍କ ପରିଶ୍ରମ ସାର୍ଥକ ହୋଇଗଲା ଭଗବାନଙ୍କ ରୂପ। ଆଉ ଯଦି ଘୋଡ଼ କବାଟ ହେଇକି ରହିଥାନ୍ତା କିଏ ଦେଖିପାରିଥାନ୍ତା ଭଗବାନ ରୂପକୁ। ଏଇଭଳି ଭାବରେ ଅବସ୍ଥା ହେଇଥିଲା ଦେବକୀଙ୍କ, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ମନ ଦୁଃଖରେ କଥା କହୁଛନ୍ତି, ସା ଦେବକୀ ସର୍ବ ଜଗନ୍ ନିବାସ ନିବାସ ଭୂତା ନିତରାଙ୍ଗ ନିରେ ଯେ, ଯଦିଓ ଭଗବାନ ତାଙ୍କ ହୃଦୟ ଭିତରେ ରହିଛନ୍ତି, ସେ ବହୁତ ସୁଶୋଭିତ ହେଉଛନ୍ତି, କିନ୍ତୁ ଆଜି ସିଏ ବନ୍ଦୀଶାଳା ରହିଛନ୍ତି, କିଏ ଦେଖିବ ତାଙ୍କୁ, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ସୁଖଦେବ ଗୋସ୍ୱାମୀ ଦେଖିକି ବର୍ଣ୍ଣନା କରୁଛନ୍ତି, ପରୀକ୍ଷିତ ମହାରାଜା ଏ କଥା ମାଧ୍ୟମରେ ଦର୍ଶନ କରୁଛନ୍ତି, ଭଗବାନ କଥା ହିଁ ଦର୍ଶନ। ତେଣୁ ଭୁଜେନ୍ଦ୍ର କେହି ଅଗ୍ନି, ଯେମିତି ସରସ୍ୱତୀ ଦେବୀ, ସରସ୍ୱତୀ ଦେବୀ ଜଣଙ୍କ ପାଖରେ ଜ୍ଞାନ ଅଛି, ସେ ଜ୍ଞାନକୁ ଦେବ ନାହିଁ, ଲୁଚେଇକି ରଖିବ, ସରସ୍ୱତୀ ଦେବୀ ମନ ଦୁଃଖ କରିବେ, ସେଇଭଳି ଭାବରେ ଆଜି ଦେବକୀଙ୍କର ଅବସ୍ଥା ଦେଖିକିରି ସୁଖଦେବ ଗୋସ୍ୱାମୀ ମନ ଦୁଃଖ କରୁଛନ୍ତି। ଏଭଳି ଭାବରେ ଖବର ମିଳିଗଲା କଂସକୁ, ଦେବକୀଙ୍କ ଗର୍ଭ ଆସିଗଲେ ଖବର ମିଳିଗଲା, ଯେତେବେଳେ ଜାଣିଗଲେ କଂସ ଆସି ପହଞ୍ଚିଗଲା, କଂସ ଆସି ପହଞ୍ଚିକିରି ହଉ ତାଂ ବିକ୍ଷ ତାଂ ବିକ୍ଷ କଂସ ପ୍ରଭୟାଦି ତାନ୍ତରା ବିରୋଚୟନ୍ତି ଭବନାଂ ଶୁଚିସ୍ମିତାଂ ଆହିଏଷ ମେ ପ୍ରାଣହର ହରି ଗୁହାଂ ଧ୍ରୁବଂ ଶ୍ରୀତ ଜନ ନ ପୁରେ ଅୟମ ଇଦୃଶୀ। ଦେଖିକିରି ଭୟ କରିଗଲା କଂସ, ତାଂ ବିକ୍ଷ ଯେତେବେଳେ ଦେଖିଦେଲେ ଦେବକୀଙ୍କୁ, କଂସ ପ୍ରଭୟା ଅଜିତାନ୍ତରା, ତାଙ୍କ ପ୍ରଭାବ ଦେଖିକି ପ୍ରଭୟା ଅଜିତାନ୍ତରା, ଅଜିତ ଭଗବାନ ଅଜିତ, ଯାହାକୁ କେହି ଜିତିପାରିବେ ନାହିଁ, ଇଏ ଭାବୁଛି ତାଙ୍କୁ ମାରିବ ବୋଲି, ଅଜିତ ସିଏ ଯାହାକୁ କେହି ଜିତିପାରିବେ ନାହିଁ, ତୁ ମାରିବୁ କ'ଣ, ଅଜିତାନ୍ତରା ଭଗବାନ ତାଙ୍କ ଅନ୍ତର ଭିତରେ ଅଛନ୍ତି, ତାଙ୍କ ପ୍ରଭାବ ଦେଖିକିରି ବିରୋଚୟନ୍ତି, ଏତେ ଶୋଭିତ ହେଉଥିଲେ, ତାଙ୍କର ଆଭା ପ୍ରକାଶ ପାଉଥିଲା, ଦୀପ୍ତି ପ୍ରକାଶ ପାଉଥିଲା, ଭବନମ ଶୁଚିସ୍ମିତା, ବନ୍ଦୀଶାଳା ଆଲୋକରେ ପୂର୍ଣ୍ଣ ହୋଇଗଲା, ଆଲୋକରେ ପୂର୍ଣ୍ଣ ହୋଇଗଲା, ଶୁଚିସ୍ମିତା ବହୁତ ଆନନ୍ଦିତ ରହିଛନ୍ତି ତାଙ୍କର। ଦେବକୁ ଏଭଳି ଦେଖିନଥିଲେ ସେ କଂସ, ସବୁବେଳେ ଦୁଃଖରେ ରହିଥିବ ତାଙ୍କର ମନଟା, ପୁତ୍ର ଯାହାଙ୍କୁ ହତ୍ୟା କରାଯାଉଛି ସେ ସୁଖରେ ରହିପାରିବେ, ହସ ଆସିବ ତାଙ୍କ ମୁଖରେ, ସବୁବେଳେ ଦୁଃଖ ସବୁବେଳେ କ୍ରନ୍ଦନ କରୁଥିବେ, କିନ୍ତୁ ଆଜି ଦେଖୁଛନ୍ତି ଶୁଚିସ୍ମିତା, ବହୁତ ଆନନ୍ଦିତ ରହିଛନ୍ତି। ସ୍ମିତା ସ୍ମିତା ହାସ୍ୟ କରୁଛନ୍ତି, ସେ ଚିହ୍ନିପାରିଲେ ନାହିଁ, ସେ କହିଲେ ମୋ ଭଉଣୀ କୁଆଡ଼େ ଗଲା, ନା ଏଇ ସେଇ ତମ ଭଉଣୀ, ସେ ଚିହ୍ନିପାରିଲେ ନାହିଁ କଂସ, ଇଏ ମୋ ଭଉଣୀ ଶୁଚିସ୍ମିତା, ହଁ ଜାଣି ଓ ଆହେ ଆହ ଏଇଭଳି ଭାବେ ଏସ ମି ପ୍ରାଣ ହର ହରି ଗୁହା, ମୋର ଯେ ପ୍ରାଣ ହରଣ କରିବେ ଇଏ ଆଙ୍କର ଗୁହାରେ ଆସିକି ଗଲା ନିଶ୍ଚିନ୍ତ ଭାବରେ, ଏଥିରେ କୌଣସି ସନ୍ଦେହ ନାହିଁ, ଧ୍ରୁବଂ ନିଶ୍ଚିନ୍ତ ଭାବରେ। ସେ ତୁ ଜନ୍ ପୁରେ ଆୟା ମିଦ୍ରିସିମ, ମୁଁ ଆଗରୁ ଦେଖିଛି ତ ଦେବକୀକୁ ଏଭଳି ଭାବରେ ତ ସେ ଦେଖାଯାଉନଥିଲେ, ନିଶ୍ଚିନ୍ତ ଭାବରେ ମୋର ଶତ୍ରୁ ଆସି ପହଞ୍ଚିଗଲା, ମୋର ପ୍ରାଣ ବି ଯେ ହରଣ କରିବ, ହରି ହରି ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ହରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, କିନ୍ତୁ ତାଙ୍କର ଶରଣ ବିଜୟ ନଯିବ, ତାଙ୍କର ପ୍ରାଣକୁ ହରଣ କରିବେ ଭଗବାନ, ଏକାଧାରରେ ମୃତ ଅମୃତ ଏବଂ ମୃତ ସିଏ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଅମୃତତ୍ୱକୁ ପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ମୃତ୍ୟୁ ପ୍ରାପ୍ତ ହେବେ। ତେଣୁ କି ମଧ୍ୟ ତସ୍ମିନ୍ କରଣୀୟ ମାସୁମେ ଯଦର୍ଥ ତନ୍ତ୍ରୋ ନ ବିହନ୍ତି ବିକ୍ରମମ୍ ସ୍ତ୍ରିୟା ସୋସୁ ଗୁରୁ ମତ୍ୟା ବଧୋୟଂ ଯଶ ଶ୍ରିୟଂ ହନ୍ତୁ ଅନୁକାଳ ମାୟୁ। ବର୍ତ୍ତମାନ କଂସର ଚିନ୍ତା କେମିତି ବଦଳିଗଲା ଦେଖନ୍ତୁ, କଂସ ଯେ ଚିନ୍ତା କରୁଥିଲା ଆକାଶବାଣୀ ଶୁଣିକରି ହତ୍ୟା କରିବା ପାଇଁ, ବର୍ତ୍ତମାନ ସ୍ୱୟଂ ରହିଛି ସେଇଠି, ଦେବକୀ ରହିଛନ୍ତି, ଦେବକୀ ଭଗବାନ ଆସି ପହଞ୍ଚି ଯାଇଛନ୍ତି, ସେଥିରେ ଭବିଷ୍ୟତ କ'ଣ ଟ୍ରେନ ଭବିଷ୍ୟତ କାଳରେ କୁହାଯାଇଥିଲା, ବର୍ତ୍ତମାନ ବର୍ତ୍ତମାନ କାଳ ହୋଇଗଲା, ଆସି ପହଞ୍ଚିଗଲେ, କିନ୍ତୁ ତାଙ୍କର ଭାବନା ପରିବର୍ତ୍ତିତ ହୋଇଗଲା ଏ ଭଗବାନଙ୍କର ବ୍ୟବସ୍ଥାରେ। ସେ କହୁଛନ୍ତି କି ମଧ୍ୟ ମୋର ବର୍ତ୍ତମାନ କ'ଣ କରିବା କଥା, କି ମଧ୍ୟ ତସ୍ମିନ୍ କରଣୀୟ ଆସୁମେ, ମୋର ବର୍ତ୍ତମାନ ଶୀଘ୍ର କ'ଣ କରିବା ଆବଶ୍ୟକତା ରହିଛି, ଆସୁମେ କ'ଣ କରିବା, ଯଦର୍ଥତନ୍ତ୍ର ନ ବିହିତ ବିକ୍ରମମ୍, ଯେଉଁମାନେ ଅର୍ଥତନ୍ତ୍ର ଅର୍ଥତନ୍ତ୍ର କହିଲେ ଆହାର ନିଦ୍ରା ଭୟ ମୈଥୁନ ଏଇଥିରେ ସବୁ ଯେଉଁମାନେ ରହୁଛନ୍ତି ସେମାନଙ୍କ ପାଇଁ, ନ ବିହନ୍ତି ବିକ୍ରମମ୍, ସେମାନେ ମଧ୍ୟ ଆଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିବେ ନାହିଁ, ଯେଉଁମାନେ ନିଚ ସ୍ତରରେ ଅଛନ୍ତି, ମୁଁ ତ ବହୁତ ଉନ୍ନତ ସ୍ତରରେ ଅଛନ୍ତି କଂସ ଭାବୁଛି, କ'ଣ ତାଙ୍କ ଚିନ୍ତା ହେଉଛି ନା ସ୍ତ୍ରିୟା, ଇଏ ସ୍ତ୍ରୀ ସେତେବେଳେ କ'ଣ କରୁଥିଲା, ସେତେବେଳେ ସେ ପୁରୁଷ ଥିଲେ, ସେତେବେଳେ ବର୍ତ୍ତମାନ ବଦଳିଗଲା ଭାବ, ସ୍ତ୍ରୀ ନା ଶୋଶୁ ମୋର ଭଉଣୀ, ସେତେବେଳେ ସେ ଭଉଣୀ ନଥିଲା, ସେତେବେଳେ ଭଉଣୀ ଥିଲା, କିନ୍ତୁ ବର୍ତ୍ତମାନ ବଦଳିଗଲା ଚିନ୍ତା, ସ୍ତ୍ରିୟା ଶୋଶୁ ଗୁରୁମତ୍ୟା, ଗୁରୁମତ୍ୟା କହିଲେ ମୋର କ'ଣ ଗୁରୁ ଭଳି, ଗୁରୁ ବା ଭଗବାନ ସେଠି ରହିଛନ୍ତି ବା ଏଇଭଳି ଭାବରେ ଗୁରୁମତ୍ୟା ଅର୍ଥ କ'ଣ ଏଠି କୁହାଯାଉଛି, ଗୁରୁମତ୍ୟା କହିଲେ ଗର୍ଭବତୀ, ସରି ଗର୍ଭବତୀ ଗର୍ଭବତୀ ଗୁରୁମତ୍ୟା, ତେଣୁ ବଧୟଂ ଆକୁ ଯଦି ବଧ କରିବା ତାହେଲେ ଯଶ ଶ୍ରିୟ ଅନୁକାଳ ମାୟୁ ସବୁକି ଚାଲିଯିବ, ଯଶ ଚାଲିଯିବ ମୋର, ଯାହା ତାର ଯଶ ରହିଛି ସେ ଭାବୁଛି ମୋର ଯଶ ଚାଲିଯିବ, ଶ୍ରିୟ ତାହାର ଯେଉଁ ଧନ ସମ୍ପତ୍ତି ରହିଛି ସେ ସବୁ ଚାଲିଯିବ, ଏବଂ ଅନୁକାଳ କାଳ ଆୟୁ ଆୟୁଷ ସବୁ ଚାଲିଯିବ, ବର୍ତ୍ତମାନ ଯିବ ମଧ୍ୟ ଆୟୁଷ ଯିବ ତାର, ଯାହା ବି ହଉ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଅସୁବିଧା, ସ୍ତ୍ରୀକୁ ହତ୍ୟା କଲେ ଯେତିକି ପାପ ନ ହେବ ତାଠାରୁ ଅଧିକ ପାପ ହେବ ଭଉଣୀକୁ ହତ୍ୟା କଲେ, ସ୍ତ୍ରୀ ଏବଂ ନିଜ ଭଉଣୀ ଆଉ ଗୁରୁତର ଅପରାଧ, ଆହୁରି ଗୁରୁତ୍ତମ ଅପରାଧ କେଉଁଟା ନା ଗୁରୁମତ୍ୟା, ଗର୍ଭ ରହିଛି ଗର୍ଭ ସନ୍ତାନ ରହିଛି ତାଙ୍କୁ ହତ୍ୟା କରିବାଟା ସବୁଠାରୁ ଗର୍ହିତ ହୋଇଥାନ୍ତା, ଗର୍ହିତ ମୋଷ୍ଟ ଗର୍ହିତ ଏଇଭଳି ଭାବରେ ହୋଇଥାନ୍ତା, ତେଣୁ ଏଇଭଳି ଭାବରେ ଚିନ୍ତା ଆସିଲା ତାଙ୍କର, ତେଣୁ ସ ଏସ ଜୀବନ ଖଳୁ ସମ୍ପରେ ତୋ ବର୍ତ୍ତେ ତ ଯେଉଁ ଅତ୍ୟନ୍ତ ନୃଶଂସିତନ ଦେହେ ମୃତେ ତଂ ମନୁଜା ସପନ୍ଧି ଗତାଂ ତମନ୍ଧଂ ତନୁମାନିନ ଧ୍ରୁବମ୍। ତେଣୁ ବର୍ତ୍ତମାନ ସେ ଚିନ୍ତା କରୁଛି ସ ଏସ ଜୀବନ ଖଳୁ ସମ୍ପରେ ତା, ଏଭଳି ଭାବରେ ଯିଏ କାର୍ଯ୍ୟ କରିବ ତାହାର ନିଜେ ବଞ୍ଚିଥିଲା ବେଳେ ମାନେ ମୃତ୍ୟୁ ଭଳି ଏ ଜୀବନଟି ନଷ୍ଟ ହୋଇଗଲା, ପରଜନ୍ମଟି ମଧ୍ୟ ନଷ୍ଟ ହୋଇଯିବ, ସ ଏସ ଜୀବନ ଖଳୁ ସମ୍ପରେ ତୋ, ବାର୍ଯ୍ୟ ତ ଯେଉଁ ଅତ୍ୟନ୍ତ ନୃଶଂସିତ ନୃଶଂସ ଏଭଳି ଭାବରେ ଯେ ହତ୍ୟା କରିବ, ଦେହେ ମୃତ୍ୟୁ ଚ ମନୁଜାଂ ତ ସପନ୍ତି, ବଞ୍ଚିଥିଲା ବେଳେ କେହି ନ କହିପାରିଲେ ମଧ୍ୟ ଯେତେବେଳେ ମୃତ୍ୟୁବରଣ କରିବ ସମସ୍ତେ ତାକୁ ସମ୍ପିବା ଆରମ୍ଭ କରିବେ। ଗନ୍ତା ତମଧମ ତମ ତନୁ ତନୁମାନ ଧ୍ରୁବମ, ନିଶ୍ଚିନ୍ତ ଭାବରେ ସେ କ'ଣ ଯିବ, ତମ କ'ଣ ଅନ୍ଧ ତମ ବା ଯେଉଁ ରହିଛି ନର୍କକୁ ଯିବ, ସିଏ ଏଥିରେ କୌଣସି ସନ୍ଦେହ ନାହିଁ। ଏହିଭଳି ଭାବରେ ଚିନ୍ତା କରିକିରି ଇତି ଘୋରତମା ଭାବା ତନ୍ନିବୃତ ସ୍ୱୟଂ ପ୍ରଭୁ ଆସ୍ତେ ପ୍ରତୀକ୍ଷା ତନ୍ ଜନ୍ମ ହରେର୍ ବୈରାନୁବନ୍ଧ କୃତ। ତେଣୁ ଏହିଭଳି ଭାବରେ ଇତି ଘୋରତମା ଭାବ, ଏହିଭଳି ଭାବରେ ଯଦିଓ ସେ ହେଉଛି ବହୁତ କ୍ରୂର ଥିଲା କିନ୍ତୁ ତାର ତନ୍ ନିବୃତ ସ୍ୱୟଂ ପ୍ରଭୁ, ସୁଖଦେବ ଗୋସ୍ୱାମୀ କଂସକୁ କହୁଛନ୍ତି ପ୍ରଭୁ, ସୁଖଦେବ ଗୋସ୍ୱାମୀ କଂସକୁ କହୁଛନ୍ତି ପ୍ରଭୁ। କାହିଁକି ନା ଏଭଳି ଯେଉଁ ତାର ଚିନ୍ତାଧାରା ଥିଲା, ଏଇ ହତ୍ୟା କରିବା ଯେଉଁ ଚିନ୍ତାଧାରା ଥିଲା ସେଥିରୁ ସେ ନିବୃତ ହେଲା, ତେଣୁ ସେ ନିଜର ଇନ୍ଦ୍ରିୟକୁ ଦମନ କରିପାରିଲା, ସେଥିପାଇଁ ପ୍ରଭୁ ବୋଲି କହିଲେ, ସୁଖଦେବ ଗୋସ୍ୱାମୀ ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କଲେ। ଆମେ କ'ଣ କହିବା, ପ୍ରଭୁ ଆମର ପ୍ରଭୁ କଂସ ପ୍ରଭୁ ଆସ୍ତେ ପ୍ରତୀକ୍ଷାନ୍ତ ଜନ୍ମ, ତେଣୁ ଜନ୍ମ ଦେବକୀଙ୍କୁ ଆଉ ଚିନ୍ତା କଲାନି ମାରିବା ପାଇଁ, ସେ ପିଲା ଜନ୍ମ ହେଲେ ମାରିବ ସେ କଥା ଚିନ୍ତା କଲା, ଆସ୍ତେ ଅପେକ୍ଷା କଲା, ପ୍ରତୀକ୍ଷା କଲା। ଦଶ ମାସ ତ ରହିଛି, ଏତେ ଦିନ ତ ଗଲାଣି, ଆଉ ଦଶ ମାସ ଜଣେ ରହିଯିବା ଆଉ ସହିଯିବା, ଏଇଭଳି ଭାବରେ ପ୍ରତୀକ୍ଷା କରୁଛି। ହରେର୍ ବୈରାନୁବନ୍ଧ କୃତ, ହରିଙ୍କୁ ବୈରାନୁବନ୍ଧ ଶତ୍ରୁଭାବରେ ସେ ଚିନ୍ତା କରି ଚାଲିଲା, ଅନୁବନ୍ଧ ସବୁବେଳେ ଖାଇଲା ବେଳେ ଶୋଇଲା ବେଳେ ଆସିନ ସମ୍ବିସନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ଋଷିକେଶ ଅପସ୍ୟତନ ମୟ ଜଗତ। ଏଇଭଳି ଭାବରେ ଯେଉଁଠି ଯାଉଥିଲା, ଯେଉଁଠି ରହୁଥିଲା, ଯେଉଁଠି ବସୁଥିଲା, ଯେଉଁଠି ଶୋଉଥିଲା, ଯେଉଁଠି ଖାଉଥିଲା, ଯେଉଁଠି ପିଉଥିଲା, ଯାହା କହୁଥିଲା, ଯୁଆଡ଼େ ଯାଉଥିଲା ସବୁବେଳେ ଚିନ୍ତୟାନ ଋଷିକେଶ, ଭଗବାନଙ୍କୁ ସବୁବେଳେ ଚିନ୍ତା କରୁଥିଲା, ଅପଶ୍ୟତନ ମୟ ଜଗତ ସବୁଠାରେ ଦେଖୁଥିଲା, ଆରେ ମୋର ମୃତ୍ୟୁ ଆସିଯିବ, ଖାଇଲା ବେଳେ ଏଇଠୁ ବାହାରି ପଡ଼ିବ କି ମୋ ମୃତ୍ୟୁ, ପିଇଲା ବେଳେ ଏଠୁ ଆସିବ କି ମୋର ବିଷ ମିଳିଗଲା କି ଏଥିରେ। ଏହିଭଳି ଭାବରେ ରାତିରେ ଶୋଇପାରୁନଥିଲା, ସମ୍ବିସନ ଶୋଇପାରୁନଥିଲା। ଏହିଭଳି ଭାବରେ ଜୀବନରେ ଜୀବନ ଥାଇକି ମଧ୍ୟ ମୃତ୍ୟୁ ଭଳିଆ, ସେ କ'ଣ ସେ ଜୀବନ, ବର୍ତ୍ତମାନ ଅବସ୍ଥା ମଧ୍ୟ ଲୋକମାନଙ୍କର ସେହିଭଳି ଭାବେ ରହିଛି, ସମସ୍ତେ ଭୟରେ ଭୟଭୀତ ହୋଇକି ରହିଛନ୍ତି, କରୁଣାର ଭୟରେ ସମସ୍ତେ ଭୟଭୀତ ହୋଇ ରହିଛନ୍ତି, କରୁଣା ଆସିଯିବ କି ସମସ୍ତେ ଭୟ କରୁଛନ୍ତି। ଏଇ କଂସ ସେହିଭଳି ଭାବେ ଭୟ କରୁଥିଲା, କିନ୍ତୁ ଭଗବାନଙ୍କର ଭକ୍ତ ଅଭୟଙ୍କର ଭକ୍ତ, ଭଗବାନ ଭକ୍ତ ପାଇଁ ଅଭୟ, ତାଙ୍କର କୌଣସି ଭୟ ନାହିଁ। ଏକଥା କହୁଛନ୍ତି ବ୍ରହ୍ମା ଭବସ୍ୱ ତତ୍ରୈତ୍ୟ ମୁନିଭି ନାରଦାଦିଭି ଦେବୈ ସାନୁଚରୈ ସାକଂ ଗୀର୍ଭି ଭୃଷଣ ମୈଡ଼ୟନ୍। ଦେବତାମାନେ କେତେ ଆନନ୍ଦରେ ଜୀବନ କଟେଇଲେ, ତା ପୂର୍ବରୁ ଭୟ କରୁଥିଲେ, କଂସ ତାଙ୍କୁ ଡରେଇକି ରଖୁଥିଲା, ଆଜି କଂସ ଭୟ କଲା, ଦେବତାମାନେ ଆନନ୍ଦରେ ରହିଲେ, ଭୟ ଚାଲିଗଲା ଦେବତାମାନଙ୍କର, କାରଣ ଭଗବାନ ଆସିଗଲେ, ଭୟ ଯିଏ ଧାରଣ କରିବେ ସେ ଆସିଗଲେ। ବ୍ରହ୍ମା ଭବ ତତ୍ରୈତ୍ୟ, ବ୍ରହ୍ମା ଶିବ ଇତ୍ୟାଦି ମୁନିଭି ନାରଦା ଆଦି ବି ମୁନିମାନେ ସବୁ ଆସିଛନ୍ତି, ନାରଦା ଆଦି ବହୁତ ମୁନିମାନେ ସବୁ ଆସିଛନ୍ତି, ଦେବୀ ଭଗବାନ ଆସିଛନ୍ତି, କ'ଣ ଛୁଟିଆ କଥା, ଭଗବାନ ଆସିଗଲେ ଗର୍ଭକେ ଗର୍ଭସ୍ତୁତି କରିବେ। ଆମେ ଗତକାଲି ଗର୍ଭସ୍ତୁତି କରିଦେଇଛୁ, 15 ଶ୍ଳୋକରେ ଗର୍ଭସ୍ତୁତି ହେଇଥିଲା, ଆମେ ଆଗୁଆ କହିଦେଇଥିଲେ ଗର୍ଭସ୍ତୁତି। ତେଣୁ ଦେବୈ ସାନୁତରେଇ, ଦେବତାମାନେ ଖାଲି ଆସିଲେ ତାହେଲେ ତାଙ୍କ ଗନ୍ଧର୍ଭ କିନ୍ନର ଯକ୍ଷ ଏମାନଙ୍କ ସହିତ ସବୁ ଅନୁଚରମାନଙ୍କ ସହିତ ଆସିଲେ, ଏବଂ ସାକଂ ଗିଭି ଭୃଷଣ ମୟୁଡ଼ୟନ୍, ଭୃଷଣମ ଭଗବାନ ଦର୍ଶନ କରୁଛନ୍ତି, ଭୃଷଣମ ମେଘ ଭଳି, ମେଘ ଯେଉଁଭଳି ଭାବରେ ବର୍ଷା କରିବା ପାଇଁ ରହିଥାଏ ଯେଉଁଭଳି ରୂପ, ସେହିଭଳି ଭାବରେ କ'ଣ ପୟୋଦ କ'ଣ ଅମ୍ବୁଦମ ଶୀତାମ୍ବୁଦା ଅମ୍ବୁଦମ ଅମ୍ବୁଦ ଭଳି ରୂପ, ଅଭ୍ରବପୁଷେ କହିଲେ ଏଇ ବାଦଲ ଭଳି ନବ ଶ୍ୟାମଳ ରୂପ ଯେଉଁ ରହିଛି ସେହିଭଳି ଭାବରେ ଭଗବାନ ରୂପ ଗର୍ଭରେ ରହିଛି, ଦେଖୁଛନ୍ତି ସେମାନେ ଦେବତାମାନେ। ତେଣୁ ବହୁତ ଆନନ୍ଦରେ ବ୍ରହ୍ମା ଯେଉଁ ସ୍ତୁତି କରୁଛନ୍ତି, କୃଷକ ଯେଉଁଭଳି ଭାବରେ କୃଷି କରିକି ବୃଷ୍ଟି ହେଇ ଯଦି ନହେଲା ଯଦି ଦୁଃଖର ହେବ ଯଦି ବୃଷ୍ଟି ହେଇଗଲା ଯେଉଁଭଳି ଭାବରେ ଆନନ୍ଦିତ ହେବ ବ୍ରହ୍ମା ସେଇଭଳି ଭାବରେ ସ୍ତୁତି କରୁଛନ୍ତି ଆନନ୍ଦରେ ଶିବଜୀ ନୀଳକଣ୍ଠ ମୟୂର ଯେଭଳି ଭାବରେ ବାଦଲକୁ ଦେଖିଲେ ମେଘକୁ ଦେଖିଲେ ନୃତ୍ୟ କରେ ସେଇଭଳି ଭାବରେ ଶିବଜୀ ଆନନ୍ଦରେ ଭଗବାନଙ୍କ ଗୁଣଗାନ କରୁଛନ୍ତି ଏବଂ ନାରଦ ମୁନି ଚାତକ ଯେମିତି ତାଙ୍କୁ ଶୋଷ ହେଲେ ମୃତ୍ୟୁବରଣ କରିବା ପଛରେ ପାଣି ପିଇବ ନାହିଁ ଗଙ୍ଗା ଜଳ ମଧ୍ୟ ଥିଲେ ମଧ୍ୟ ପିଇବ ନାହିଁ ସିଏ ବର୍ଷା ସିଏ ମଧ୍ୟ ସ୍ୱାତି ନକ୍ଷତ୍ରରେ ବୃଷ୍ଟି ହେଲେ ସେ ଜଳ ପାନ କରିବ ଏଭଳି ଭାବେ ରହିଛି ଏଭଳି ଭାବେ ନାରଦ ମୁନି ଭଗବାନଙ୍କୁ ସ୍ତୁତି କରୁଛନ୍ତି ଏବଂ ଦେବତାମାନେ ଯେମିତି ଦାବାନଳରେ ଦଗ୍ଧ ହସ୍ତି ଇତ୍ୟାଦି ଦାବାନଳରେ ଦଗ୍ଧ ହେଇକରି ଯେଉଁଭଳିଆ ଛଟପଟ ହେଉଥିବେ ତାଙ୍କୁ ଯଦି ଗଙ୍ଗାର ଶୀତଳ ଜଳ ମିଳିଯିବ ଯେଉଁଭଳି ଭାବରେ ଆନନ୍ଦିତ ହେବେ ସେହିଭଳି ଭାବରେ ଏମାନେ ସବୁ ସ୍ତୁତି କରୁଛନ୍ତି 15 ସ୍ତୁତି ରହିଛି ଆମେ ସେଥିପାଇଁ ଆଗୁଆ କହିଦେଲେ ସମୟ ହେବ ନାହିଁ ଏ ସ୍ତୁତି ସବୁ ରହିଛି ଆମକୁ ସୁଯୋଗ ମିଳିଲା ଗତକାଲି ପାଠ କରିବା ପାଇଁ 26-40 ଏଇଭଳି ଭାବରେ ସ୍ତୁତି କରିକି ଚାଲିଗଲେ ସେମାନେ ଦେବକୀଙ୍କୁ କହିଲେ ମା ଅମ୍ବ ଆପଣଙ୍କର ଆଉ ଚିନ୍ତା ନାହିଁ ଭଗବାନ ଆସିଗଲେ ଆପଣ ଚିନ୍ତା ହରଣ କରିବେ ତେଣୁ ଆଉ ଚିନ୍ତା ନାହିଁ କଂସର ସମୟ ପାଖେଇ ଆସିଲା ମୃତ୍ୟୁବରଣ କରି ଭଗବାନ ତାକୁ ହତ୍ୟା କରିବେ ଏଇଭଳି ଭାବରେ ଆସ୍ୱାଦନ କହିକିରି ମା ଦେବଙ୍କୁ ଆସ୍ୱାଦନ କରିକିରି ଏ ସରି କ'ଣ ତାଙ୍କୁ ସମ୍ବୋଧନ କରିକିରି ଆଶ୍ୱାସନ ଦେଇକିରି ସବୁ ଚାଲିଲେ ରମଣୀ ନବୁ ପୁରୋଧାୟ ଦେବା ପ୍ରତି ଯଜୁର୍ଦୀବମ୍ ତାଙ୍କ ଦେବଲୋକକୁ ଚାଲିଗଲେ ଦେବତାମାନେ ତେଣୁ ଭଗବାନଙ୍କର ଆବିର୍ଭାବ ସମୟ ଆସିଗଲା ଆମର ମଧ୍ୟ ଏଠି ରେଡ଼ି ହେଇଗଲେ ଭଗବାନ ଆସିବେ ଅଥ ସର୍ବଗୁଣୋପେତ କାଳ ପରମଶୋଭନ ଜରିବା ଜନ ଜନ୍ମର୍କ୍ଷ୍ୟଂ ସାନ୍ତର୍କ୍ଷ ଘୃତାରକଂ ଦିଶ ପ୍ରସିଦୁ ଗଗନଂ ନିର୍ମଳୋ ଉଡ଼ଗଣୋଦୟଂ ମହି ମଙ୍ଗଳ ଭୂୟଷ୍ଟ ପୁରଗ୍ରାମ ବୃଦ୍ଧାକରା ନଦ୍ୟ ପ୍ରସନ୍ନ ସଲୀଳା ହ୍ରଦା ଜଳାରୁହାଶ୍ରିୟ ଦ୍ୱିଜାଳି କୁଳସନ୍ନାଦ ସ୍ତବକା ବନରାଜେହ ବବୌ ବାୟୁ ସୁଖସ୍ପର୍ଶଂ ପୁଣ୍ୟଗନ୍ଧଭସୁଚି ଅଗ୍ନୟଶ୍ଚ ଦ୍ୱିଜାତୀନାଂ ଶାନ୍ତାସ୍ତତ୍ର ସମିନ୍ଧତ ମନାଂସ୍ୟାସନ୍ ପ୍ରସନ୍ନାନି ସାଧୁନାଂ ଅସୁରଦ୍ରୁହାଂ ଜାୟମାନେ ଅଜନେ ତସ୍ମିନ୍ ନେଦୁ ଦୁନ୍ଦୁଭୟୋଶମାଂ 5 ଶ୍ଲୋକ ଗୋଟିଏ ଥରରେ ଅନ୍ୟ କରାଯାଇଛି ଗୋଟିଏ ଥରରେ କୁହାଯାଇଛି 5 ଶ୍ଲୋକ ଏ ତ ସଂସ୍କୃତ ହେଇକରେ ଦୁଇରେ ଗୋଟିଏ ଗୋଟିଏ ଶ୍ଲୋକ ହେଲେ କଥା 5 ଶ୍ଲୋକ ଏକାଥରକେ କିନ୍ତୁ ଆ ଭିତରେ ପଶିଗଲେ ଆନନ୍ଦ ରହିଛି ଏଥିରେ ସବୁ ଭଗବାନଙ୍କର ଏ ଶବ୍ଦ ବ୍ରହ୍ମ ନା ଏ ସାଧାରଣ ସବୁ ଶବ୍ଦ ନୁହଁ ଶବ୍ଦ ବ୍ରହ୍ମ ଅଥବା ସର୍ବଗୁଣ ଉପେ ତ ସବୁ ଗୁଣ ଆସି ପହଞ୍ଚିଗଲା ଭୌତିକ ଜଗତରେ ସବୁ ପ୍ରକାର ଦୋଷ ରହିଛି ସବୁ ଦୋଷ ବିବର୍ଜିତ ହୋଇଗଲା ଖାଲି ଗୁଣ ହିଁ ରହିଲା ସର୍ବଗୁଣ ଉପେ ତ କାଳ ପରମ ଶୋଭନ ଆଜିର ତିଥି ପରମ ଶୋଭନ ହେଇଗଲା ଯଦିଓ ବସନ୍ତ ଋତୁଟା ସବୁଠାରୁ ଶୋଭନୀୟ କିନ୍ତୁ ଆଜି ତିଥିରେ ବସନ୍ତ ଋତୁ ଆସିଗଲେ ସର୍ବଗୁଣ ଶରତ ଋତୁରେ ମଧ୍ୟ ବସନ୍ତର ଗୁଣ ଆସିଗଲା ରାତ୍ରିରେ ମଧ୍ୟ ଦିନର ଗୁଣ ଆସିଗଲା କୋଇଲିମାନେ କୁ ସବୁ ଆରମ୍ଭ କଲେ ଭଗବାନ ଆସିବେ କ'ଣ ଛୋଟିଆ କଥା ଏଇଭଳି ଭାବରେ ଆନନ୍ଦ ଘନ କାଳ ପରମ ଶୋଭନ ଓମ୍ ଶୋଭନୀୟ କାଳ ଆସିଗଲା ଆମେ ଚିନ୍ତା କରିପାରିବା ନାହିଁ ଖାଲି କଥାରେ କହୁଛେ କିନ୍ତୁ ସେଦିନ ପ୍ରକୃତରେ ସେସବୁ ହେଇଥିଲା ଆମେ ଖାଲି ଅନୁମାନ କରିବା ଏଇଭଳି ଭାବରେ କଥା ଏଥିରେ କୌଣସି ମିଥ୍ୟା କଥା ସେସବୁ ନାହିଁ ଏ ସତ୍ୟ କଥା ସବୁ ସତ୍ୟବ୍ରତ ଜରିବା ଜନ ଜନ୍ମର୍କ୍ଷ୍ୟଂ ଭଗବାନଙ୍କର ଜନ୍ମ ନକ୍ଷତ୍ର ଯେଉଁ ରହିଛି ରୋହିଣୀ ନକ୍ଷତ୍ର ଆସି ପହଞ୍ଚିଗଲେ ସମୟ ଆସି ପହଞ୍ଚି ସବୁ ଭଗବାନଙ୍କୁ ସମସ୍ତେ ସ୍ୱାଗତ କରିବେ ଆମେ କଥା ପୂର୍ବରୁ 5 ତମେ ବୋଲିବା ସ୍ୱାଗତମ କୃଷ୍ଣ ସ୍ୱାଗତ କରିବା ସ୍ୱାଗତ କରିବେ ସମସ୍ତେ ସ୍ୱାଗତ କରୁଛନ୍ତି ଦେବତାମାନେ ସ୍ୱାଗତ କରୁଛନ୍ତି ଗନ୍ଧର୍ବ କିନାର ସମସ୍ତେ ସ୍ୱାଗତ କରୁଛନ୍ତି ଏବେ ଭୂତ ପ୍ରକୃତି ମଧ୍ୟ ସ୍ୱାଗତ କରୁଛି ଭଗବାନଙ୍କୁ ଭଗବାନ ଆସିବେ ସାଧାରଣ ଜଣେ ମନ୍ତ୍ରୀ ବା ଗୋଟେ ୱାର୍ଡ ମେମ୍ବର ଜଣେ ଆସିବେ ତାକୁ କେତେ ସ୍ୱାଗତ କରାଯାଉଛି ଆଉ ଭଗବାନ ଆସିବେ ଚିତ୍ ଜଗତରୁ ଆସିବେ ଭଗବାନ ତାଙ୍କୁ କେତେ ସ୍ୱାଗତ କରା ନଯିବ ତେଣୁ ଅଥ ସର୍ବଗୁଣ ଏବେ ତ କାଳ ପରମ ଶୋଭନ ଝରିବା ଜନ ଅଜନ ଜନ୍ମର୍କ୍ଷ ଅଜନଙ୍କର ଯାହାଙ୍କର ଜନ୍ମ ନାହିଁ ତାଙ୍କର ଜନ୍ମ ଆସିଗଲା ଅଜନ୍ମାଙ୍କର ଜନ୍ମ ଅଜନ୍ମାଙ୍କର ଜନ୍ମ ନକ୍ଷତ୍ର ଆସିଗଲେ ବହୁତ ସୁନ୍ଦର ଭାବରେ କଥା ସବୁ ରହିଛି, ଅଳଙ୍କାର ସବୁ ରହିଛି କଥା। ସାନ୍ତର୍କ୍ଷ ଗ୍ରହ ତାରକମ୍, ନକ୍ଷତ୍ର ଗ୍ରହ ତାରକା ଏସବୁ ସବୁ ଶାନ୍ତ ହେଇଗଲେ। ତାଙ୍କର ମଧ୍ୟ ସବୁ କୋପ ଦୃଷ୍ଟି ରହିଛି, ଶନିଙ୍କର କୋପ ଦୃଷ୍ଟି ରହିଛି, ହଁ ସବୁ କାହାର କୋପ ଦୃଷ୍ଟିରେ ରହିଲେ ସବୁ ଶାନ୍ତ ହେଇଗଲେ, ଶାନ୍ତ ହେଇଗଲେ। ହଁ ଦିଶ ପ୍ରସେଦୁ, ଦଶ ଦିଶ ହଁ ସବୁ ପ୍ରସେଦୁ କହିଲେ ନିର୍ମଳ ହେଇଗଲେ ନା କ'ଣ, ପ୍ରସେଦୁ କ'ଣ ଦିଶ ପ୍ରସେଦୁ ପ୍ରସେଦୁ କହିଲେ ମଙ୍ଗଳମୟ ହେଇଗଲେ। ସବୁ ଦେଶ ଦିଗରେ ମଧ୍ୟ ସବୁ ରହିଛି ମଙ୍ଗଳ ପ୍ରଭାବ ସବୁ ରହିଛି, ବାସ୍ତୁ ରହିଛି ନା ବାସ୍ତୁଶାସ୍ତ୍ର, ସେ ମଙ୍ଗଳ ତା ଦୋଷ ରହିଛି କିନ୍ତୁ ଦୋଷ ସବୁ ଚାଲିଲା, ଖାଲି ଗୁଣ ଭଗବାନ ଆସିବେ ଗୁଣାତ୍ମକ, ସିଏ ଗୁଣାତ୍ମକ ଆସିଲେ ଆଉ ସେଠି ଦୋଷ କେଉଁଠି ରହିବ। ତେଣୁ ଦିଶ ପ୍ରସିଦ୍ଧ ଗଗନ ନିର୍ମଳ, ଶରତ ଋତୁରେ ମଧ୍ୟ ଗଗନ ବସନ୍ତ ଋତୁ ଭଳି, ଶରତ ଋତୁରେ ବି ଗଗନ ନିର୍ମଳ ହେଇଯାଏ ସାଧାରଣତଃ କୁହାଯାଏ କହିଲେ ଏକଟା ଭାଦ୍ର ଆସିନ ଶରତ ନିର୍ମଳ ଶୋଭା ଜଗତରେ ନିର୍ମଳ ହେଇଗଲା ଶୋଭା ଗଗନ ନିର୍ମଳ ଉଡ଼ଗଣ ଉଦୟ ତାରା ସବୁ ନକ୍ଷତ୍ର ତାରା ଆଉ ଚନ୍ଦ୍ର ମଧ୍ୟ ଉଦୟ ହେଇଥିଲେ ଉଡ଼ଗଣ ଚନ୍ଦ୍ର ଯଦି ଅଷ୍ଟମୀ ତିଥି କିନ୍ତୁ ସେ ପୂର୍ଣ୍ଣ ଚନ୍ଦ୍ର ଭଗବାନ ସେ ଚନ୍ଦ୍ରବଂଶରେ ଆସୁଛନ୍ତି ଚନ୍ଦ୍ରଙ୍କର କେତେ ଆନନ୍ଦ ନଉଥିବ ଆଜି ପୂର୍ଣ୍ଣଚନ୍ଦ୍ର ଆନନ୍ଦରେ ପୂର୍ଣ୍ଣଚନ୍ଦ୍ର ହେଇଗଲେ ସିଏ ସଚେତ ହେଇଗଲା। ମହି ମଙ୍ଗଳ ଭୂଇଷ୍ଟ ଭୈ ମହି ପୃଥିବୀରେ ମଧ୍ୟ ବହୁତ ପ୍ରକାର ଦୋଷ ରହିଛି କିନ୍ତୁ ମହିରେ ମଙ୍ଗଳ ଆସିଗଲା ମହି ମଙ୍ଗଳ ମହି ମଙ୍ଗଳ ଭୂଇଷ୍ଟ ପୁର ଗ୍ରାମ ବଜା କରା ନଗର ଗ୍ରାମ ଗୋଚାରଣ ଭୂମି ଖଣି ସମୂହ ମଙ୍ଗଳମୟ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ହେଇଗଲେ। ଖଣି ଖଣିରେ ସବୁ ଖଣିଜ ପଦାର୍ଥ ସବୁ ଆସିଗଲା, ସୁନା ରୂପା ଯାହା ସବୁ ରହିଛି ସବୁ ଜିନିଷ ଆସି ପହଞ୍ଚିଗଲା। ଭଗବାନ ଆସିବେ ସମସ୍ତେ ସ୍ୱାଗତ କରୁଛନ୍ତି। ନଦ୍ୟ ନଦୀ ପ୍ରସନ୍ନ ସଲିଳା ସଲିଳା ଯେଉଁ ଜଳ ରହିଛି ପରିଷ୍କାର ହେଇଗଲା, ଜଳରେ ଭରପୁର ହେଇଗଲା ପ୍ରସନ୍ନ ସଲିଳା ହ୍ରଦା ହ୍ରଦରେ ବିଶାଳ ଜଳାଶୟରେ ଜଳରୁହା ଆଶ୍ରୟ ଜଳରୁହା କହିଲେ ପଦ୍ମ ପଦ୍ମ ରାତିରେ ଫୁଟେ ନାହିଁ କିନ୍ତୁ ଦିନରେ ପଦ୍ମ ଫୁଟେ କିନ୍ତୁ ରାତିରେ ଫୁଟିଲା ଭଗବାନ ସିଏ ଜଳ। ଆମେ ଏଇ ଶ୍ଳୋକରେ ବନ୍ଦ କରିବା କଥା, ସମୟ ହେଇଗଲାଣି। ସଲିଳା ହ୍ରଦ ଜଳରାଶ୍ରୟ ଦ୍ୱିଜ ଅଳିକୁଳ ସ୍ୱନ୍ନାଦ ସବକା ଦ୍ୱିଜ କହିଲେ କୁକୁଳମାନେ ବୋବିଲେ ବସନ୍ତ ଋତୁରେ ବୋଲିବା କଥା ସେ କୁକୁଳ ରାତିରେ କେହି ବୁଲା ବଜନ୍ତି ନାହିଁ କିନ୍ତୁ ସେ ତ କରିଲେ ଦିନରେ ପୁଣି ଆସି ପହଞ୍ଚିଗଲା। କୁକୁଳ ଆଦି ପକ୍ଷୀମାନେ ମଧୁର ସ୍ୱରରେ କୁଞ୍ଜନ କରିବାକୁ ଲାଗିଲେ। ସେହିଭଳି ଭାବରେ ବନରାଜୟ ବନରାଜୀମାନେ ସବୁ କ'ଣ ହେଲା, ବୃକ୍ଷଲତା ସବୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା ଏବଂ ବବୁ ବାୟୁ ସୁଖସ୍ପର୍ଶ ସୁନ୍ଦର ଭାବରେ ବାୟୁ ଘନ ମାନେ ଧୀରେ ଧୀରେ ସିଏ କ'ଣ ଧୀର ସମୀରେ ଯମୁନା ତୀରେ ବସତି ପାଣି ବଣମାଳ ଭଳି ସେହିଭଳି ଭାବରେ ଧୀର ମନ୍ଦ ସୁବାସିତ ଧୀର ଏବଂ ଶୀତଳ ଏହି ବାୟୁ ବହୁତ ଥିଲା। ପୁଣ୍ୟଗନ୍ଧ ବାୟୁ ଚାରିଆଡ଼େ ସବୁ ଫଳ ଫୁଲ ଫଳ ସବୁ ଫୁଟି ଯାଇଛି ପଦ୍ମ ଫୁଲ ସବୁ ଫୁଟି ଯାଇଛି ତେଣୁ ବାୟୁ ମଧ୍ୟ ସେହିଭଳି ଭାବରେ ସୁଗନ୍ଧିତ ହୋଇଯାଉଛି ଏବଂ ସୂଚି ଅଗ୍ନିୟଚ ଅଗ୍ନିମାନେ ଅଗ୍ନି ମଧ୍ୟ ସବୁ ଏମାନେ ସବୁ ବନ୍ଦ କରିଦେଇଥିଲେ ସବୁ ଯଜ୍ଞ ଫଜ୍ଞ ବନ୍ଦ କରିଦେଇଥିଲେ କିନ୍ତୁ ବର୍ତ୍ତମାନ ଯଜ୍ଞ ଅଗ୍ନି ମନୁମନ ଆପେ ଆପେ ଜଳି ଜଳି ଉଠିଲା। ଦ୍ୱିଜାତି ନା ବ୍ରାହ୍ମଣମାନଙ୍କର ସେମାନେ ସବୁ ଶାନ୍ତ ହୋଇଗଲେ, ସେମାନେ ଅଶାନ୍ତ ଅବସ୍ଥାରେ ଥିଲେ, ଅସୁରମାନେ ବହୁତ ପ୍ରକାର ଗଣ୍ଡଗୋଳ କରୁଥିଲେ କିନ୍ତୁ ଏହିଭଳି ଭାବରେ ବ୍ରାହ୍ମଣମାନଙ୍କର ମନାସି ତାଙ୍କର ଭୟ ଚାଲିଗଲା ଦୂର ହୋଇଗଲା ପ୍ରସନ୍ନ ଆଣି ସମସ୍ତେ ପ୍ରସନ୍ନ ହୋଇଗଲେ। ସାଧୁନାମ ସାଧୁମାନେ ମଧ୍ୟ ପ୍ରସନ୍ନ ହୋଇଗଲେ ଅସୁରଦ୍ରୁହା ଅସୁରମାନେ ତାଙ୍କ ବିରୁଦ୍ଧରେ ଯେଉଁ ବିଭିନ୍ନ ପ୍ରକାର ଦ୍ରୋହ କରୁଥିଲେ ଆଜି ସେମାନେ ଶାନ୍ତ ହୋଇଗଲେ କାହିଁକି ନା ଅଜନୀ ଅଜନୀ କାଲି ବିଷ୍ଣୁ ଯାହାଙ୍କର ଜନ୍ମ ନାହିଁ ତସ୍ମିନ୍ ଏଇଭଳି ଭାବରେ ତାଙ୍କର ଆବିର୍ଭାବ ହେଲା। ନେଧୁ ଦୁନ୍ଦୁଭୟ ସମମ ଦୁନ୍ଦୁଭିମାନେ ସବୁ ଏକ ସାଙ୍ଗରେ ସବୁ ନାଦ କଲେ ଦୁନ୍ଦୁଭି ଦେବତାମାନେ ନାଦ କଲେ ଦୁନ୍ଦୁଭି ନାଦ ହେଲା। ଏଇଭଳି ଭାବରେ ବହୁତ କଥା ରହିଛି ଖାଲି ଜଗୁ କିନ୍ନର ଗନ୍ଧର୍ବା ତୁଷ୍ଟୁଭୁ ସିଦ୍ଧ ଚାରଣ ବିଦ୍ୟାଧରସ୍ୟ ନନୃତୁ ଅପସରେ ସମଙ୍ଗୁଦା କେତେ କ'ଣ ସବୁ ହେଉଛି ଜଗୁ କିନ୍ନର କିନ୍ନରମାନେ ଗାନ କରୁଛନ୍ତି ଗନ୍ଧର୍ବମାନେ ତୁଷ୍ଟୁଭୁ ବହୁତ ଆନନ୍ଦିତ ସିଦ୍ଧ ଚାରଣ ଏମାନେ ସବୁ ବିଦ୍ୟାଧର ନନୃତୁ ସେମାନେ ସବୁ ନୃତ୍ୟ କରୁଛନ୍ତି अप्सरो भी समंगदा अप्सरा माने भूत आनंद रे नृत्य करसंती एवं मुमुचु मुनयो देवा सुमनाचि मुदान्विता मुमुचु भगवान जो आसंती मुन माने देवता माने ताको उपरे सुमनासि मुदान भूत आनंद रे पुष्प वृष्टि करसंती मंदंग मंदंग जलधारा इंद्र मंद मंद धीरे धीरे वृष्टि करसंती जलधारा जगु जगज्जु अनु अनुसागरम सागर मध्य धीरे धीरे मंद मंद भाव गर्जन करसंती निशिते तम अद्भुते जाय माने जनार्दने यही मध्यरात्रि रे भगवान जनार्दन आसीबे अद्भुत उद्भुते भगवान आसीबे जनार्दने जनमानकर मनुष्यमानकर दुख को दूर करिवे भक्तमानकर दुख को दूर करिवे असुरमान को मर्दन अर्दन करिवे मर्दन करिवे जनार्दन से देवक्यान देवरूपिणा देवकी देवरूपे जी रही विष्णु सर्वगुहाशय जी समस्त गुहार समस्त पाखे रही विष्णु आविराशी यथा प्राचे दिशी इंदुरीव पुष्क जो भाव में पूर्व दिशा जो भाव में चंद्र उदय हमारी से भाव भगवान उदय हेले किभली भाव उदय हेले ना तम अद्भुत बाड़कम अंबुजे क्षण चतुर्भुज शंख गदा युधायुधम शिवसलक्ष्म गणशोभिकौस्तुभम पीतांबरम सांद्र पहुद सौभगम महारह वैदुर्ज किरीट कुंडल त्विषा परिष्वक्त सहस्र कुंडलम उद्दाम कांचंगद कांचंगद कंकणादि विरोचमान वसुदेव ईक्षत ये भाव आविर्भाव है भगवान ये भाव अद्भुतम बाड़कम अद्भुत बाड़क ये अंबुजे क्षण सुंदर तंकर पद्म नयन भली रही अंबुजे क्षण चतुर्भुज धारण कर शंख शंख गदा युधायुधम शंख गदा गदा सब धारण करसंती शिवस्य लक्ष्म गोटी हाथ खाली थिला आशीर्वाद देवाई शिवस्य लक्ष्म जो बक्ष देश में शिवस्य चिन्ह रही गज गड़सो भी कौस्तुभ गड़े कौस्तुभ माल रही कौस्तुभ मणि रही शोभायमान होती पीतांबर धारण करसंती सांद्र पयोद सौभगम तांकर जो शरीर रंग किभली भाव ना पयोद ए मेघ भली मेघवर्ण भली मेघवर्णम शुभांगम ये भाव वर्ण आ महाहर वैदुर्य वैदुर्यमणि किरीट किरीट एवं कुंडल वैदुर्यमणि सब रही प्रभुपाद महाराज कहते वैदुर्यमणि केत हलदिया केत नाली केत नील देखा जाऊ वैदुर्यमणि वैकुंठ लोक रही है मणि से मणि से सब रही मुकुट एवं कुंडल सब रही वैदुर्य रही महाहर वैदुर्य किरीट कुंडल त्विषा परिशक्त सहस्र कुंतलम बहुत सुंदर कुंतल केश राशि रही बहुत सुंदर केश राशि रही उद्दाम कांचंग अंगद कंकणादि भी सब वस्त्र परिधान करसंती कंकण अंगद सब अलंकार धारण करसंती विराजमान वसुदेव ईक्षत वसुदेव देखी आश्चर्य हो गले विस्मय चारोटी विस्मय रही आम ये वर्णना करवा ना खाली ये कहीदे स विस्मयोत्फुल्ल विलोचन हरिं सूतं विलोक्यानक दुंदुभिः तदा कृष्णावतारे स्तव संभ्रम स्पृशन मुदा द्विजेभ्यो अवता मुता अप्लुत गाव गवाम स विस्मय चारोटी विस्मय थिला वसुदेवंकर विस्मय रूप से विलोचन हरिं हरि को दर्शन कले से विस्मय होकरी सूतं विलोक्य आनक दुंदुभिः तदा आनक दुंदुभिः सूत ये मोर पुत्र भगवान विष्णु रूप आविर्भाव हो गले विष्णु रूप आविर्भाव हो गले कृष्णावतार उत्सव संभ्रम स्पृशम तेणु भगवान का अवतार जाणिकी से कौन कले मनरे एक अयुत गाव दस हजार गावी को प्रदान आप्लुत गावम कहले गवाम कहले सब स्वर्ण अलंकार भूषित होकर सब प्रदान कले मनरे प्रदान कले अयुत गावी को प्रदान कले यही भाव कुचांजल भगवान से स्तुति करे आम समय हो जाए तेणु आम भगवान को स्वागत जनकरी भगवान को आमर आरंभ हम भगवान जो रही अभिषेक इत्यादि ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ଧାଇ ଗୋ ପ୍ରମାନନ୍ଦେ।